सुपार पिता नवो मे भवदीय सम्मतः पिता नवो मे भवदीय सम्मतः प्रह्लादादी स्तुत साधुवादः प्रह्लादादी स्तुत साधुवादः भवद् विपक्षेण विचित्रवैशसं भवद् विपक्षेण विचित्रवैशसं सम्प्रापित तत्परमस्व पित्रा सम्प्रापित तत्परमस्व पित्रा पितामह पितामह मे मोर भवदीय सम्मतः आपण भक्त मानक पूजित प्रह्लाद प्रह्लाद महाराज आविष्कृत साधुवाद सर्वत्र भक्त रूपे प्रसिद्ध भवत विपक्षेण आपण विरोधी होई विचित्र वैशेषण नाना भाव उत्पीड़न करी संप्रापित दुख भोग कले तुम आपण परम परमाश्रय स्वपित्रा ताक पिता शुभ अनुवाद सुषमा भक्ति रविराज सुषमा गोरविंद सामने ओडिया मोर पितामह प्रह्लाद महाराज आपण सब भक्त पूजनिया जदि से पिता हिरण्यकश्यप कर्तृक नाना भाव में निर्यातित होते तथापि से आपण शरणागत हो आपण प्रति श्रद्धापरायण होते कहे प्रह्लाद महाराज परि शुद्ध भक्त नाना भाव में निर्यातित होते बड़े भगवान का आश्रय त्याग कर शरणागत हो नए शुद्ध भक्त केवल भगवान कृपा विरुद्ध अभियोग करती ना तार एक जवंत दृष्टांत होती प्रह्लाद महाराज प्रह्लाद महाराज जीवन पर्यालोचना कले देखा जाए जे से पिता हिरण्यकश्यप द्वारा कठोर भाव में निर्यातित होने भगवान चिंतार टीके विचलित हो नी महाराज भगवान कटुक दंडित हेले पितामह प्रह्लाद महाराज पदा अनुसरण कर भगवत भक्ति अविचल आगामी अष्टम स्कंदर 22 अध्याय विशेष हूँ बली महाराज का आत्मसमर्पण पूर्व अध्याय मना कर सकते कमी भगवान इच्छा अनुसार गरुड़ महाराज बली को वर्णवास बंधन कर बंदी अवस्था से बर्तमान ये कथा सब कौन तेणु यही अध्याय भगवान पूर्व अध्याय वर्णना कर भगवान कमी क्रोध प्रकाश कर जे तुम्हें तीन पाद भूमि दब बोली कही बर्तमान मत से दे पारनी दुई पाद भूमि दल तुम कथा मिथ्या है यह विभिन्न प्रकार क्रोध प्रकाश कर विभिन्न प्रकार कष्ट प्रदान कर
ଯେମିତିକି ତାଙ୍କୁ ବନ୍ଧନ କରାଯାଇଛି ଏବଂ ବିଭିନ୍ନ ଅସୁବିଧାର ପରିସ୍ଥିତିରେ ପଡ଼ିକରି ମଧ୍ୟ ବାମନ ବଳି ମହାରାଜ ସେ ଅବିଚଳିତ ଭାବରେ ସେ ତାଙ୍କର ଉକ୍ତିକୁ ବର୍ତ୍ତମାନ କହୁଛନ୍ତି। ସାଧାରଣତଃ ଯେଉଁମାନେ ଅନୁକୂଳ ପରିସ୍ଥିତିରେ ରହିଛନ୍ତି ସବୁ ପ୍ରକାର ସୁବିଧା ତାଙ୍କୁ ଦିଆଯାଉଛି, ସେ ଅନୁକୂଳ ପରିସ୍ଥିତିରେ ଭଗବାନଙ୍କ ଭଜନ କରିବାଟା ବହୁତ ସହଜ ହୋଇପାରେ, କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ଭଗବାନ ଭଜନ କରିବାଟା ବହୁତ କଷ୍ଟଦାୟକ, ସବୁ ପ୍ରକାର ବିପଦ ରହିଛି। କିନ୍ତୁ ଆମେ ଦେଖିବା ବର୍ତ୍ତମାନ ଆମର ଭଗବାନ କଥା ପ୍ରଚାର କରାଯାଉଛି। ଆପଣ କିଛି ଦିନ ତଳେ ସମ୍ବାଦପତ୍ରରେ ବାହାରିଥିଲା ଯେ ରଷିଆର ଯେଉଁ ସାଇବେରିଆ ଅଞ୍ଚଳ ରହିଛି, ସାଇବେରିଆର ଯିଏ ତାଙ୍କର କୋର୍ଟ ଟମସ୍କୋ ଟମସ୍କୋ କୋର୍ଟରେ ବର୍ତ୍ତମାନ ବିଚାରାଧୀନ କରାଯାଉଛି, ବିଚାରାଧୀନ ରହିଛି ଯେ ଏଇ ଭଗବତ ଗୀତା ଯେଉଁ ପ୍ରଭୁପାଦ ମହାରାଜ ଦ୍ୱାରା ସେ କମ୍ପାଇଲ କରିଛନ୍ତି ବା ଭଗବତ ଗୀତା ଯେଉଁ ରଚନା କରିଛନ୍ତି ଭଗବତ ଗୀତା ଆଜ୍ ଇଟ୍ ଇଜ୍, ସେଇଟା ଗୋଟେ ଟେରୋରିଷ୍ଟ ଆକ୍ଟିଭିଟି ଗୋଟେ ରହୁଛି ବୋଲି କୁହାଯାଉଛି, ଗୋଟେ ଆତଙ୍କବାଦ ପ୍ରଚାର କରାଯାଉଛି ତା ଦ୍ୱାରା। ମାନେ ଏଇଥିରେ ଆମେ ଜାଣିବା କେତେ ପ୍ରତିକୂଳ ପରିସ୍ଥିତି ରହିଛି। ଯେତେବେଳେ ପ୍ରଭୁପାଦ ମହାରାଜ ଆମେରିକା ଯାଇଥିଲେ, ଯେତେବେଳେ ଭଗବାନଙ୍କର କଥା ଆରମ୍ଭ କରାଯାଇଥିଲା, ଏଇ ଇସ୍କନ ମୁଭମେଣ୍ଟ ଆରମ୍ଭ ହେଲା, କିନ୍ତୁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ପ୍ରତିଷ୍ଠା କରାଗଲା 1986 ମସିହାରେ, ସେହି ସମୟରେ ଆମେରିକାରେ ମଧ୍ୟ ବହୁତ ଏଭଳି ଭାବରେ ବହୁତ ଆନ୍ଦୋଳନ ଚାଲିଥିଲା ଆମର କୃଷ୍ଣ ଚେତନା ବିରୁଦ୍ଧରେ। ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଯେ ଦି ଗ୍ରେଟ୍ ମାନେ ଏଇ ଭଗବତ ଏଇ ଯେଉଁ କୃଷ୍ଣ ଚେତନଶୀଳଟା କୃଷ୍ଣ ଚେତନଶୀଳ ଯେଉଁ ମୁଭମେଣ୍ଟ ଯେଉଁ ବର୍ତ୍ତମାନ ଚାଲିଛି ଆନ୍ଦୋଳନ, ଦି ଗ୍ରେଟନେସ୍ ଅଫ୍ ଦି କୃଷ୍ଣ କନସିୟସନେସ୍ ମୁଭମେଣ୍ଟ ଇଜ୍ ଦ୍ୟାଟ୍ ଇଭିନ୍ ଇଫ୍ ୱାନ୍ ୱାଣ୍ଟସ୍ ଟୁ କ୍ରିଟିସାଇଜ୍ ଇଟ୍, ବଟ୍ ହି ଷ୍ଟିଲ୍ ଦେନ୍ ହି ଗେଟ୍ସ ଏ ଚାନ୍ସ ଟୁ ଚାଟ୍ ହରେ କୃଷ୍ଣ, ଦିସ୍ ଇଜ୍ ଦି ସକ୍ସେସ୍ ଅଫ୍ ଦିସ୍ ମୁଭମେଣ୍ଟ। ଏଇ ଆନ୍ଦୋଳନର ସଫଳତା ହେଉଛି କ'ଣ ନା, ଜଣେ ଯଦିଓ ଏଇ ଆନ୍ଦୋଳନ ବିରୁଦ୍ଧରେ କହୁଛି, କିନ୍ତୁ ଏଇ ଆନ୍ଦୋଳନ ବିରୁଦ୍ଧରେ କହିକରି ମଧ୍ୟ ସେ ଭଗବାନଙ୍କର ନାମ ରହୁଛି, ଏ ହରେକୃଷ୍ଣ ଗଲା ଏମିତି କଲେ, ହରେକୃଷ୍ଣ ମୁଭମେଣ୍ଟ ଯେଉଁ ରହିଛି ବର୍ତ୍ତମାନ ରଷିଆରେ ବହୁତ ପ୍ରକାର ଆମର କୃଷ୍ଣ ଚେତନଶୀଳ ବହୁତ ଆଗେଇ ଯାଇଛି, ତେଣୁ ଆମେରିକାରେ ମଧ୍ୟ ସେଇଭଳି ଅବସ୍ଥା ଥିଲା। ପ୍ରଭୁପାଦ ମହାରାଜ ସେ କୁହନ୍ତି ଯେ ଯେଉଁମାନେ ଫୁଲିସ୍ ପିପୁଲ୍ କ୍ୟାନ୍ ନଟ୍ ଅଣ୍ଡରଷ୍ଟାଣ୍ଡ ଦି ଟ୍ରୁ ଭାଲ୍ୟୁ ଅଫ୍ ଦିସ୍ ମୁଭମେଣ୍ଟ, ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ ଏଇ ଯେଉଁ ଆନ୍ଦୋଳନର ପ୍ରକୃତ ମୂଲ୍ୟ ଜାଣିପାରିବେ ନାହିଁ। ପୁଲିସ ପିପୁଲ୍ କ୍ୟାନ୍ ନଟ୍ ରିଅଲାଇଜ୍ ଦ ଟ୍ରୁ ଭାଲ୍ୟୁ ଅଫ୍ ଦିସ୍ ମୁଭମେଣ୍ଟ, ବଟ୍ ଦ ଗ୍ରେଟନେସ୍ ଅଫ୍ ଦିସ୍ ମୁଭମେଣ୍ଟ ଇଜ୍ ଦ୍ୟାଟ୍ ଇଭିନ୍ ଇଫ୍ ୱାନ୍ ୱାଣ୍ଟସ୍ ଟୁ କ୍ରିଟିସାଇଜ୍ ଇଟ୍, ଷ୍ଟିଲ୍ ଦେନ୍ ହି ଗେଟ୍ସ ଏ ଚାନ୍ସ ଟୁ ଚାଟ୍ ହରେ କୃଷ୍ଣ। କିନ୍ତୁ ଏଇ ଆନ୍ଦୋଳନର ମହାନତା ହେଉଛି ଏଇଟା ଯେ ଜଣେ ଯଦି ଏହା ବିରୁଦ୍ଧରେ କହୁଛି, କିନ୍ତୁ ତା ଦ୍ୱାରା ସେ ଭଗବାନଙ୍କର ନାମ ରହୁଛି ଚାଟ୍ ହରେ କୃଷ୍ଣ, ଏବଂ ଦିସ୍ ଇଜ୍ ଦି ସକ୍ସେସ୍ ଅଫ୍ ଦିସ୍ ମୁଭମେଣ୍ଟ, ଏ ହେଉଛି ଏ ଆନ୍ଦୋଳନର ସଫଳତା। ତେଣୁ ଯେଉଁ ପ୍ରତିକୂଳ ପରିସ୍ଥିତି ଭିତରେ ଯେଉଁ ଗୁଡ଼ା କୁହାଯାଉଛି, ସେଥିପାଇଁ ଭକ୍ତିକୁ କୁହାଯାଉଛି ଅହେତୁକି ଅପ୍ରତୀୟତା। ଭାଗବତର ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ପ୍ରଥମେ ଯେତେବେଳେ ସୁଧ ଗୋସ୍ୱାମୀ ସ୍ୱର୍ଣ୍ଣକାଦ ଋଷିମାନଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି, ପ୍ରଥମେ ସେ ଏ କଥା କହୁଛନ୍ତି ଏସବୈ ପୁରୁଷାଂ ପରଧର୍ମ ଯଦ ଭକ୍ତି ରଦକ୍ଷତେ ଅହେତୁକି ଅପ୍ରତୀୟତା ଜୟାତ୍ମା ସୁପ୍ରସିଦ୍ଧତି। ଇଏ ହେଉଛି ଶ୍ରେଷ୍ଠ ଧର୍ମ, ଯତ ଭକ୍ତିର ଦକ୍ଷ ଯେ ଲୋକମାନେ ଧର୍ମ ବିଷୟରେ ଜାଣିନାହାନ୍ତି ନା, ତେଣୁକରି ସେମାନେ ବିଭିନ୍ନ ପ୍ରକାର ଧର୍ମ, ସାଧାରଣତଃ ଆମ ଚୈତନ୍ୟ ଚେତନକୁ ବର୍ଣ୍ଣନା କରାଯାଇଛି ଯେ ପୃଥିବୀରେ ଯେଉଁଟା ଧର୍ମ ନାମରେ ବର୍ତ୍ତମାନ ଚାଲୁଛି, ପ୍ରକୃତରେ ସିଏ ହେଉଛି ପରିପୂର୍ଣ୍ଣ ଛଳ ଧର୍ମ, ପୂର୍ଣ୍ଣ ଭାବରେ ଛଳ ଧର୍ମ ବର୍ତ୍ତମାନ ସାରା ପୃଥିବୀରେ, କାରଣ ହେଉଛି କଳିଯୁଗ। କଳିଯୁଗରେ ଧର୍ମର ତିନି ପାଦ ନଷ୍ଟ ହୋଇକି ବର୍ତ୍ତମାନ ଗୋଟିଏ ପାଦ ରହିଛି, ସେ ମଧ୍ୟ ଆସ୍ତେ ଆସ୍ତେ ନଷ୍ଟ ହେବାକୁ ବସିଛି, ଏବଂ ଧର୍ମର ଯେମିତି ପାଦ କମି କମିକା ଯାଉଛି ସେହିଭଳି ଭାବରେ ଅଧର୍ମର ପାଦ ମଧ୍ୟ ବଢ଼ି ବଢ଼ିକା ଯାଉଛି। ତେଣୁ ଅଧର୍ମ ପାଦ ଯେହେତୁ ବଢ଼ିଯାଉଛି, ଆମ ଭାଗବତ ସପ୍ତମ ସ୍କନ୍ଧରେ ନାରଦ ମୁନି କହିଛନ୍ତି ବିଭିନ୍ନ ପ୍ରକାର ଛଳ ଧର୍ମ ରହିଛି, ସେ ବିଭିନ୍ନ ପ୍ରକାର ଛଳ ଧର୍ମ ରହିଛି, ଏ ଛଳ ଧର୍ମଟାକୁ ସେମାନେ କହୁଛନ୍ତି ଇଏ ହେଉଛି ଧର୍ମ, ଆଉ ଧର୍ମଟାକୁ ସେମାନେ କହୁଛନ୍ତି ଇଏ ହେଉଛି ଏଇଟା ପ୍ରକୃତ, ଇଏ ହେଉଛି ଅଧର୍ମ, ଇଏ ହେଉଛି ମାୟା ଦ୍ୱାରା ମାୟାର ମାୟାର ମଧ୍ୟ ବଶବର୍ତ୍ତୀ ହେଇକରି ସେମାନେ ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ତେଣୁ ଟମସ୍କର ଯେଉଁ କୋର୍ଟ ଯେଉଁ ବର୍ତ୍ତମାନ ବିଚାର କରିବ, ସେ ବିଚାର କରିବ କେଉଁ ବେସିସ୍ରେ ନା, ସେ ଦେଇଛି ମାନେ ମାଗୁଛି ତାଙ୍କର ଯେଉଁ ୟୁନିଭର୍ସିଟି ଅଛି, ସେ ୟୁନିଭର୍ସିଟିର ତାଙ୍କର ଯେଉଁମାନେ ଅଛନ୍ତି ଏ ବିଷୟରେ ଜ୍ଞାନ ଅଛି ତାଙ୍କର ସେମାନେ ପରାମର୍ଶ ଦେବେ, କ'ଣ ସେମାନେ ଦେବେ ସେହି ଅନୁସାରେ ଏମାନେ ନିର୍ଣ୍ଣୟ କରିବେ। ତେଣୁ ଯେତେବେଳେ ପ୍ରଭୁପାଦ ମହାରାଜ ରଷିଆ ଫାଷ୍ଟ ଯାଇଥିଲେ, ରଷିଆ ଯେତେବେଳେ ଫାଷ୍ଟ ଯାଇଥିଲେ ସେଠି ରହିଛି ମସ୍କୋ ୟୁନିଭର୍ସିଟି ରହିଛି, ସେ ୟୁନିଭର୍ସିଟିର ତାଙ୍କର ଗୋଟେ ଡିପାର୍ଟମେଣ୍ଟ ଅଛି, ଡିପାର୍ଟମେଣ୍ଟ ଅଫ୍ ହିନ୍ଦୁଇଜିମ୍, ହିନ୍ଦୁଇଜିମ୍ ହିନ୍ଦୁ ଡିପାର୍ଟମେଣ୍ଟ ଗୋଟେ ରହିଛି। ଏବଂ ସେଇ ଡିପାର୍ଟମେଣ୍ଟର ଯିଏ ମୁଖ୍ୟ ପ୍ରଫେସର କୋଟୋବ୍ସ୍କି, କୋଟୋବ୍ସ୍କି ସହିତ ତାଙ୍କର ଆଲୋଚନା ହୋଇଥିଲେ। ତେଣୁ ରଷିଆରେ ସେ ସମୟରେ ସୋସିଆଲିଷ୍ଟ ୟୁଏସ୍ଏସ୍ଆର୍ ଥିଲା, ସେତେବେଳେ ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ ସୋଭିଏତ୍ ରିପବ୍ଲିକ୍, ସେତେବେଳେ ତାଙ୍କର କମ୍ୟୁନିଷ୍ଟ କଣ୍ଟ୍ରି ଥିଲା ସେ ସମୟରେ। ଏବଂ ସେ ସମୟରେ ପୁରା ପ୍ରଭୁପାଦଙ୍କ ଉପରେ ନଜର ରଖାଯାଇଥିଲା, ସେ କାହା ସହିତ କଥା ହେଇପାରିବନି, କାହା ସହିତ କେଉଁଠି ଯାଇପାରିବନି, ଏଇଭଳିଆ ବିଭିନ୍ନ ପ୍ରକାର କଣ୍ଟ୍ରୋଲ ରଖାଯାଇଥିଲା। କିନ୍ତୁ ପ୍ରଫେସର କୋଟୋବ୍ସ୍କି ସହିତ ତାଙ୍କ ଇଣ୍ଟରଭ୍ୟୁ ହୋଇଥିଲା, ସେ ବିଷୟରେ ଆମର ପ୍ରଭୁପାଦ କନ୍ଭର୍ସେସନ୍ ବର୍ଣ୍ଣନା କରାଯାଇଛି। ଏ ପ୍ରକୃତରେ ପ୍ରଭୁପାଦ ମହାରାଜ ତାଙ୍କ ସହିତ କଥା ହେଇକରି, ସେ ଯଦିଓ ଡିପାର୍ଟମେଣ୍ଟ ଅଫ୍ ହିନ୍ଦୁଇଜିମ୍, ହିନ୍ଦୁ ଡିପାର୍ଟମେଣ୍ଟର ସେ ହେଉଛନ୍ତି ମୁଖ୍ୟ ପ୍ରଫେସର କୋଟୋବ୍ସ୍କି, କିନ୍ତୁ ସିଏ କହୁଛନ୍ତି ଯେତେବେଳେ ଶରୀର ମୃତ୍ୟୁବରଣ କରୁଛି ଆଉ କ'ଣ ରହୁଛି ଯେ ସେ ତାର କର୍ମଫଳ ଭୋଗ କରିବ, ଶରୀର ମରିଗଲା ପରେ ସେ ସରିଗଲେ ଆଉ ତାର କିଛି ଆଉ ନାହିଁ, ପୁନର୍ଜନ୍ମ କଥା ସେ ବିଶ୍ୱାସ କରନ୍ତି ନାହିଁ। ଏଇଟା କ'ଣ ସତରେ ସମ୍ଭବ? ଏଗୁଡ଼ା ସେ ପ୍ରଶ୍ନ ପଚାରୁଛି ପ୍ରଭୁପାଦ। ପ୍ରଭୁପାଦ ତାଙ୍କୁ କହୁଥିଲେ ଯେ ତମେ ଯେଉଁ ଏଇ ଯେଉଁ ତମର କମ୍ୟୁନିଷ୍ଟ କଣ୍ଟ୍ରିରେ ତମେ ଜଣେ ଲିଡରକୁ ମାନୁଛ, ତୁମର ଲେନିନ୍ ହୁଅନ୍ତୁ ବା ଯିଏ ହୁଅନ୍ତୁ, ତମେ ଜଣେ ତମେ ଭାବୁଛ ଇଏ ହେଉଛି ତମର ନେତା, ଆଉ ଆମର କୃଷ୍ଣ ଯୋଜନାରେ ଆମର ନେତା ହେଉଛନ୍ତି ଭଗବାନ କୃଷ୍ଣ, ତାହେଲେ ତଫାତ କ'ଣ ରହିବ? ଖାଲି ଜାଣିବାର ଅଛି ଯେ ପ୍ରକୃତ ଯାହାକୁ ଆମେ ନେତା ବୋଲି ମାନୁଛେ ସେ ପ୍ରକୃତ ନେତା ନା ଅନ୍ଧ ନେତା? ଆଗତ ସପ୍ତମ ସ୍କନ୍ଧରେ ପ୍ରହ୍ଲାଦ ମହାରାଜଙ୍କର ଉକ୍ତି ଆସିଲେ ଯେ ସାଧାରଣତଃ ବର୍ତ୍ତମାନ ଲୋକମାନେ ଅନ୍ଧ ଲୋକମାନେ ଅନ୍ଧମାନଙ୍କ ଦ୍ୱାରା ତାଙ୍କ ସେମାନେ ତାଙ୍କୁ ଗାଇଡ଼ କରୁଛନ୍ତି, ଅନ୍ଧା ଯଥା ଅନ୍ଧେ ରୂପନୀୟମାନ ନ ଦେବୀ ଧୁ ସ୍ୱାର୍ଥଗତି ବିଷ୍ଣୁ ଦୁରାଶୟାଜେ ବହିରର୍ଥମାନ ଅନ୍ଧା ଯଥା ଅନ୍ଧେ ରୂପନୀୟମାନ ଦେବୀ ସ୍ୱତନ୍ତ୍ରିୟା ହୃଦୟ ନିବଦ୍ଧା। ଯେଉଁମାନେ ଅନ୍ଧ ଲୋକ ସେମାନେ ଜାଣିପାରିବେନି କେଉଁ ଗୋଟେ ବାଟ ଅଛି, କିନ୍ତୁ ସେ ଜଣେ ଅନ୍ଧ ଯଦି ଅନ୍ୟ ଜଣେ ଅନ୍ଧକୁ ବାଟ ବତେଇବ ତାହେଲେ ଫଳ କ'ଣ ହେବ? ଗାଡ଼ିରେ ପଡ଼ିବା ହିଁ ସାର, ପ୍ରକୃତ ଲକ୍ଷ୍ୟ ସେ ପ୍ରାପ୍ତ ହେଇପାରିବ ନାହିଁ। ତେଣୁ ସେଇ ଭାବରେ ଧର୍ମ ସହିତ ତତ୍ତ୍ୱ ନିହିତ ହେଲା, ଧର୍ମର ତତ୍ତ୍ୱ ହେଉଛି ବହୁତ ଗଭୀର ତତ୍ତ୍ୱ, ତାକୁ ସାଧାରଣ ଲୋକ କ'ଣ ବୁଝିବେ? ମହାଜନ ଜନ ଗତ ସପନ୍ଥା, ମହାଜନ ମାନେ ସେଇଟାକୁ ନିର୍ଣ୍ଣୟ କରିଯାଇଛନ୍ତି କେଉଁଟା ଧର୍ମ କେଉଁଟା ଅଧର୍ମ। ତେଣୁ ପ୍ରତିକୂଳ ପରିସ୍ଥିତିରେ ପ୍ରହ୍ଲାଦ ମହାରାଜ ଯେଉଁଭଳି ଭାବରେ ଭଗବାନଙ୍କର ଭକ୍ତି କରିଥିଲେ ସେଇଟା ହେଉଛି ତାଙ୍କର ମହାନତା। ସବୁ ସବୁ ଯଦି ସୁବିଧା ଥିବ, ସବୁ ସୁବିଧା ରୋଷେଆରେ ବର୍ତ୍ତମାନ ଯେଉଁ ଚାଲିଛି, ହରିକୃଷ୍ଣ ଆନ୍ଦୋଳନ ଚାଲିଛି, ସବୁ ପ୍ରତିକୂଳ ପରିସ୍ଥିତିରେ ସବୁ ଚାଲିଛି। ରୋଷେଆରେ ସେତେବେଳେ ଯେତେବେଳେ ସୋସିଆଲିଷ୍ଟ ୟୁଏସ୍ଏସ୍ଆର୍ ଥିଲା ସେ ସମୟରେ ବହୁତ ବିରୋଧ କରୁଥିଲେ, କିନ୍ତୁ ଜଣେ ମାତ୍ର ଆସିଥିଲେ ପ୍ରଭୁପାଦଙ୍କ ସହ ଦେଖା କରିଥିଲେ, ଏଇ ତାଙ୍କ ଦ୍ୱାରା ହିଁ ସବୁ ବର୍ତ୍ତମାନ ଏତେ ହଜାର ହଜାର ଭକ୍ତ ବାହାରିଛନ୍ତି ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତି ଭିତରେ। ତେଣୁ ସେ କଥା ବର୍ତ୍ତମାନ ବଳି ମହାରାଜ କହୁଛନ୍ତି ଯେ ପିତା ମହୋମେ ଭବଦୀୟ ସମ୍ମିତ। ପ୍ରହ୍ଲାଦ ମହାରାଜ ଆପଣମାନେ ଆମର ଭାଗବତ ସପ୍ତସ୍କନ୍ଧରେ ପଢ଼ା ସରିସାରିଛି, ଆପଣ ଜାଣିଥିବେ ପ୍ରହ୍ଲାଦ ମହାରାଜ କେତେ କଷ୍ଟ ପାଇଛନ୍ତି, କେତେ ପ୍ରକାର କଷ୍ଟ ଦେଇଛନ୍ତି ହିରଣ୍ୟକଶିପୁ, ତାଙ୍କର ଦୋଷ କ'ଣ? ଏ ପ୍ରଶ୍ନଟି ପଚାରିଥିଲେ ମୋତେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଛନ୍ତି ଏ କି ନାରଦ ମୁନିଙ୍କୁ ପଚାରିଛନ୍ତି ଯୁଧିଷ୍ଠିର ମହାରାଜ ଯେ ପ୍ରହ୍ଲାଦ ହେଉଛନ୍ତି ଜଣେ ଶୁଦ୍ଧ ଭକ୍ତ, ଭଗବାନଙ୍କର ଭକ୍ତ, ତାଙ୍କର ପିତାକୁ କେମିତି ତାଙ୍କୁ ଏଭଳି ଅତ୍ୟାଚାର କରୁଛନ୍ତି? ସାଧାରଣତଃ ଜଣେ ପୁଅ ପୁଅ ଯିଏ ପିତା ଯିଏ ତାର ପୁଅକୁ ସେ କେବେ ହେଲେ ତାକୁ ଦଣ୍ଡ ଦେବନି, ସେ ଯେତେ ଦୁଃଖ କଷ୍ଟ ମାନେ ଦୋଷ କଲେ ମଧ୍ୟ ସେ ତାକୁ କ୍ଷମା ଦେଇଦିଏ। କିନ୍ତୁ ଇଏ ପୁତ୍ର ତ ହେଉଛନ୍ତି ସବୁ ସାଧୁ ପୁତ୍ର, ଜଣେ ବହୁତ ଭକ୍ତ, ମହାନ ଭକ୍ତ, ତାହେଲେ ହିରଣ୍ୟକଶିପୁ କାହିଁକି ତାଙ୍କ ପିତା ତାଙ୍କୁ କାହିଁକି ଏତେ ଦଣ୍ଡ ପ୍ରଦାନ କରୁଥିଲେ? ତେଣୁ ଏ ପ୍ରଶ୍ନ ପଚାରୁଛନ୍ତି ଯୁଧିଷ୍ଠିର ମହାରାଜକୁ, ଯୁଧିଷ୍ଠିର ମହାରାଜ ପଚାରୁଛନ୍ତି ନାରଦ ମୁନିଙ୍କୁ, ନାରଦ ମୁନି ତା ପ୍ରଶ୍ନର ଉତ୍ତର ସବୁ ଦେଉଛନ୍ତି। ତେଣୁ ପ୍ରହ୍ଲାଦ ମହାରାଜଙ୍କର ଦୋଷ ହେଉଛି କ'ଣ ନା ସେ ଭଗବାନଙ୍କ ହରିଙ୍କର ଶରଣ ଯାଇଛନ୍ତି। ହିରଣ୍ୟକଶିପୁ ହିରଣ୍ୟକଶିପୁ ଭାବୁଥିଲେ ସିଏ ହେଉଛନ୍ତି ଭଗବାନ। ଜଣେ ଯେତେବେଳେ ବହୁତ ଐଶ୍ୱର୍ଯ୍ୟ ବହୁତ ଶକ୍ତି ପ୍ରାପ୍ତ ହେବ ସେ ନିଜକୁ ଭଗବାନ ବୋଲି ମନେ କରିବ, ବର୍ତ୍ତମାନ ମଧ୍ୟ ଆପଣ ଦେଖିବେ ଯେ ବହୁତ ଜାଗାରେ କହୁଛନ୍ତି ଇଏ ହେଉଛନ୍ତି ଭଗବାନଙ୍କ ଅବତାର, ସିଏ ହେଉଛନ୍ତି ଭଗବାନଙ୍କ ଅବତାର, ସିଏ ହେଉଛି ଭଗବାନଙ୍କ ଅବତାର, ଏଭଳି ଅନେକ ଅବତାର ବର୍ତ୍ତମାନ ଆସୁଛି ବୋଲି କୁହାଯାଉଛି। କିନ୍ତୁ ପ୍ରକୃତରେ ଶାସ୍ତ୍ର ଅନୁସାରେ ପ୍ରକୃତରେ ବର୍ତ୍ତମାନ କଳିକାଳରେ କୌଣସି ଅବତାର ନାହାନ୍ତି। କଳିଯୁଗେ ନାମ ରୂପେ କୃଷ୍ଣ ଅବତାର, ଭଗବାନ ନାମ ରୂପରେ ବର୍ତ୍ତମାନ ଅବତାର ଗ୍ରହଣ କରିଛନ୍ତି। କଳିଯୁଗରେ କୌଣସି ଲୀଳା ଅବତାର ଭଗବାନଙ୍କୁ ନାହିଁ, ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି ତ୍ରିଯୁଗ। ପ୍ରହ୍ଲାଦ ମହାରାଜ ତାଙ୍କର ସ୍ତୁତିରେ, ନୃସିଂହ ଦେବଙ୍କ ସ୍ତୁତିରେ ସେଇଟା କହିଛନ୍ତି। ତେଣୁ ହିରଣ୍ୟକଶିପୁ ଯେହେତୁ ବ୍ରହ୍ମଙ୍କଠାରୁ ଏତେ ବର ପ୍ରାପ୍ତ ହୋଇଥିଲେ ଯେ ସେ କାହା ଦ୍ୱାରା ମରିବେନି, ଅସ୍ତ୍ରରେ ମରିବେନି କି ଶସ୍ତ୍ରରେ ମରିବେନି, ଦିନରେ ମରିବେନି କି ରାତିରେ ମରିବେନି, ଘରେ ମରିବେନି କି ବାହାରେ ମରିବେନି, ସ୍ଥଳରେ ମରିବେନି କି ଜଳରେ ମରିବେନି, ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ ଯେକୌଣସି ଜୀବ ଦ୍ୱାରା ସେ ମରିବେନି, ମୃତ ହେବେନି, ନର ଦ୍ୱାରା ମରିବେନି କି ପଶୁ ଦ୍ୱାରା ମରିବେନି, ଏଇଭଳି ଭାବରେ ବିଭିନ୍ନ ପ୍ରକାର ବର ସେ ବ୍ରହ୍ମାଙ୍କଠାରୁ ଲାଭ କରିଥିଲେ। ତେଣୁ ସିଏ ଭାବିଲେ ମୁଁ ତ ଅମର ହେଇଗଲେ, ପ୍ରଥମେ ସେ ଭାବୁଥିଲେ ଅମର ବର, କିନ୍ତୁ ବ୍ରହ୍ମା କହିଲେ ମୁଁ ତ ଅମର ନୁହଁ ଆଉ ତୁମକୁ କ'ଣ ଅମର ଭାବୁଛ। ତେଣୁ ହିରଣ୍ୟକଶିପୁ ଚିନ୍ତା କଲେ ଏଇଭଳି ଭାବରେ ବିଭିନ୍ନ ପ୍ରକାର ବର ଲାଭ କରିକିରି ସିଏ ଅମର ହେଇଗଲେ। ତେଣୁ ସେ ପ୍ରକାର ସବୁ ପ୍ରକାର ତଥ୍ୟାଚାର ଶାସ୍ତ୍ରବିଧି ମୁତ୍ସୁର୍ଯ୍ୟ ପ୍ରତ୍ୟେକ କାମ ବିଭିନ୍ନ ଶାସ୍ତ୍ରର ଯେଉଁ ନିୟମ ଅଛି ତାକୁ ଉଲ୍ଲଙ୍ଘନ କରିକି ତାର ଓଲଟା କାମ ସେ କଲେ। ଶାସ୍ତ୍ରରେ ଯେଉଁ ରହିଛି ଯେଉଁମାନେ ସେ ସବୁ ପ୍ରକାର ସମସ୍ତ ଦେବତାମାନଙ୍କର ଦାୟିତ୍ୱ ନିଜକୁ ନେଇଗଲେ, ନିଜ ହାତରେ ରଖିଲେ, ସମସ୍ତ ଦେବତାମାନେ ଆସି ତାଙ୍କର ସେବା କଲେ। ଏମିତିକି ନାରଦମୁନି କହୁଛନ୍ତି ପ୍ରହ୍ଲାଦ ଯୁଧିଷ୍ଠିର ମହାରାଜଙ୍କୁ ଯେ ମୁଁ ମଧ୍ୟ ଆସି ତାଙ୍କର ସ୍ତୁତି କରୁଥିଲି, ଏତେ ଶକ୍ତିଶାଳୀ ସେ ହେଇଯାଇଥିଲେ। ତେଣୁ ସେ ନିଜକୁ ଭଗବାନ ବୋଲି ଘୋଷଣା କରୁଥିଲେ, ଅନ୍ୟମାନେ ସମସ୍ତେ ଗ୍ରହଣ କରୁଥିଲେ, କିନ୍ତୁ ପ୍ରହ୍ଲାଦ ମହାରାଜ ସେ କେବଳ ଜାଣିଛନ୍ତି ଯେ ପ୍ରକୃତରେ ସେ ନାରଦମୁନିଙ୍କର ସଙ୍ଗ କରିଛନ୍ତି। ତେଣୁ ସେ ଜାଣିଛନ୍ତି ଯେ ପ୍ରକୃତରେ ଭଗବାନ ଅଛନ୍ତି, ଭଗବାନ ହରି। ତେଣୁ ଯେତେ ଯାହା ଜଣେ କହିଲେ ମଧ୍ୟ ଜଣେ ଯେତେବେଳେ ଦୃଢ଼ ଭାବରେ ତତ୍ତ୍ୱରେ ସ୍ଥିର ହେଇଛନ୍ତି ସେ କେବେ ହେଲେ ଅବିଚଳିତ ହେବେ ନାହିଁ। ଯେତେ ପ୍ରକାର ହିରଣ୍ୟକଶିପୁ ଯେତେ ପ୍ରକାର ତାଙ୍କୁ ଦଣ୍ଡ ପ୍ରଦାନ କଲେ ମଧ୍ୟ ଏଠି ଯେଉଁ କୁହାହେଉଛି ଯେ ଭଗବତ ବିପକ୍ଷେଣ ବିଚିତ୍ର ବୈଶେଷ୍ୟ, ବିଚିତ୍ର ବୈଶେଷ୍ୟ ଅନେକ ପ୍ରକାର ସେ ହିଂସା ଆଚରଣ କରିଛନ୍ତି। ସେ କହୁଛନ୍ତି ବୈଶେଷ୍ୟ ଅର୍ଥ ହେଉଛି ହିଂସା, ଅନେକ ପ୍ରକାର ହିଂସା କରିଛନ୍ତି ହିରଣ୍ୟକଶିପୁ ତାଙ୍କର ନିଜ ପୁଅ ପାଇଁ, ନିଜ ପୁଅ ବିରୁଦ୍ଧରେ ଏହି ପ୍ରକାର ବ୍ୟବହାର କରିଛନ୍ତି ସେ। କିନ୍ତୁ ଯେତେ ପ୍ରତିକୂଳ ପରିସ୍ଥିତିରେ ଥିଲେ ମଧ୍ୟ ପିତାମହୋମେ ଭଗବଦୀୟ ସମ୍ମତ, କିନ୍ତୁ ଯେହେତୁ ସେ ଭକ୍ତିରେ ସ୍ଥିର ରହିଥିଲେ, ଅବିକଳ୍ପନ ଯୋଗିନ ବୋଲି କୁହାଯାଉଛି ଭଗବତ ଗୀତାରେ ଭଗବାନ କହିଛନ୍ତି ଦଶମ ଅଧ୍ୟାୟରେ ଯେ ଯେଉଁମାନେ ଏ ଭଗବାନଙ୍କର ଏସବୁ ବିଭୂତି ଯୋଗକୁ ସବୁ ଭଲ ଭାବରେ ଠିକ ଭାବରେ ଜାଣିବେ, ଯେଉଁମାନେ ଜାଣିବେ ସେମାନେ ସ୍ୱ ଅବିକଳ୍ପନ ଯୋଗେନ ଯୁଜ୍ୟତେ ନାତୃ ସଂଶୟ। ଭଗବତ ଗୀତାର ଦଶମ ଅଧ୍ୟାୟରେ 8-11 ଏଇ 4 ଶ୍ଳୋକରେ ଭଗବାନ ଏଇ ଗୀତାର ସାର କହିଛନ୍ତି। ତା ପୂର୍ବରୁ କହୁଛନ୍ତି ଯେ ଏତା ବିଭୂତି ଯୋଗଙ୍କ ମମ ଯୋଗ ବ୍ୟତୀତ ତତ୍ତ୍ୱତଃ ସ୍ୱ ଅବିକଳ୍ପନ ଯୋଗେନ ଯୁଜ୍ୟତେ ନାତୃ ସଂଶୟ। ଯେଉଁମାନେ ଜାଣିଛନ୍ତି ତତ୍ତ୍ୱରେ ଭଗବାନ ହେଉଛନ୍ତି ଇଏ, ଯେତେ ଲକ୍ଷେ ଲୋକ କହିଲେ ମଧ୍ୟ ଲକ୍ଷେ ଲୋକ ଯଦି ଭୋଟ ଦେବେ ବର୍ତ୍ତମାନ ଭୋଟ କରାଯିବ, ବର୍ତ୍ତମାନ ଗଣତନ୍ତ୍ରର ଯୁଗ, ସବୁକିଛି ଭୋଟରେ ନିର୍ଣ୍ଣୟ ହେଉଛି, କେଉଁଟା ଠିକ କେଉଁଟା ଭୋଟ ସବୁ ଗଣତନ୍ତ୍ରରେ ଭୋଟରେ ନିର୍ଣ୍ଣୟ ହେଉଛି। ଯଦି ଲକ୍ଷେ ଲୋକ ଯଦି ଭୋଟ ଦେବେ ନା ଇଏ ହେଉଛନ୍ତି ଭଗବାନ, ତାହେଲେ ଯେଉଁମାନେ ତତ୍ତ୍ୱବି ସେମାନେ କ'ଣ ସେଇଟା ଗ୍ରହଣ କରିବେ? ତତ୍ତ୍ୱବି ତ ହେଉଛନ୍ତି ଖୁବ୍ କ୍ୱଚିତ ଲୋକ ତତ୍ତ୍ୱରେ ଜାଣନ୍ତି ଭଗବାନଙ୍କୁ। ତେଣୁ ଯିଏ ଭଗବାନ କହୁଛନ୍ତି ଭଗବତ ଗୀତାର ଦଶମ ଅଧ୍ୟାୟ 7 ଶ୍ଳୋକରେ ଯେ ଏଟା ବିଭୂତି ଯୋଗଙ୍କ, ଏଇ ଯେଉଁ ବିଭିନ୍ନ ପ୍ରକାର ଭଗବାନଙ୍କର ଦଶମ ଅଧ୍ୟାୟରେ ଯେଉଁ ବିଭିନ୍ନ ପ୍ରକାର ବିଭୂତି ବିଷୟରେ ବର୍ଣ୍ଣନା କରାଯିବ, ଯେଉଁମାନେ ଏହାକୁ ତଥ୍ୟରେ ଜାଣିବେ ସେମାନେ ସ୍ୱ ଅବିକଳ୍ପ ମାନେ ଯୋଗେନ ଯୋଗ୍ୟତେ ମାତ୍ର, ତାଙ୍କର ଆଉ ବିକଳ୍ପ କିଛି ରହିବନି, ଇଏ ଭଗବାନ ମଧ୍ୟ ଆଉ ଜଣେ କେହି ବିକଳ୍ପ ହୋଇପାରନ୍ତି, ଏଇଭଳି ତାଙ୍କର ବିକଳ୍ପ ଆସିବ। ସୋ ଅବିକଳ୍ପନ ଯୋଗେନ ଯୁଜ୍ୟତେ ନାତ୍ର ସନ୍ଦେହ, ଏଥିରେ କୌଣସି ସନ୍ଦେହ ନାହିଁ। ଯେଉଁମାନେ ତତ୍ତ୍ୱବି ଏମିତି ମହାଜନ ଯେଉଁମାନେ ସବୁ ଅଛନ୍ତି ସେମାନେ ଜାଣିଛନ୍ତି ପ୍ରକୃତରେ ଭଗବାନ କିଏ, ଭଗବାନଙ୍କୁ ଜାଣିବାଟା ଏତେ ସହଜ ନୁହଁ। ଯେଉଁମାନେ ସାଧାରଣତଃ ପ୍ରଭୁପାଦ ମହାରାଜ କଥା କୁହନ୍ତି ଯେ କେତେଟି ସମ୍ପ୍ରଦାୟ ଅଛନ୍ତି ସେମାନେ କହିବେ ଯତ ମତ ତତ ପଥ, ଯେତେ ମତ ଅଛି ସେ ଗୋଟେ ଗୋଟେ ପଥ, କିନ୍ତୁ ଏଇଟା ଶାସ୍ତ୍ରସମ୍ମତ ଜିନିଷ ନୁହଁ। ଶାସ୍ତ୍ରସମ୍ମତରେ କ'ଣ କୁହାଯାଉଛି, ଯେତେବେଳେ ଯୁଧିଷ୍ଠିର ମହାରାଜ ପାଣ୍ଡବମାନେ ବନବାସ ଯାଇଥିଲେ ସେ ସମୟରେ ଦ୍ରୌପଦୀକୁ ଯେତେବେଳେ ତୃଷା ହେଇଛି ଶୋଷକ ଲାଗିଛି, ତେଣୁ ସମସ୍ତେ ଯାଇଛନ୍ତି ପାଣି ଖୋଜିବା ପାଇଁ। ପ୍ରଥମେ ସହଦେବ ଯାଇଛନ୍ତି, ତାପରେ ନକୁଳ ଯାଇଛନ୍ତି, ତାପରେ ଅର୍ଜୁନ ଯାଇଛନ୍ତି, ତାପରେ ଭୀମ ଯାଇଛନ୍ତି, ଅନ୍ତିମରେ ଯୁଧିଷ୍ଠିର ଯାଇଛନ୍ତି। ଯୁଧିଷ୍ଠିର ପହଞ୍ଚି ଦେଖିଲା ବେଳକୁ ଜଳାଶୟ ପାଖରେ ସମସ୍ତେ ମୃତ ପ୍ରାୟ ପଡ଼ିଛନ୍ତି ସବୁ। ତେଣୁ ସିଏ ଯେତେବେଳେ ତାଙ୍କୁ ବି ଶୋଷ, ସିଏ ଯେତେବେଳେ ପାଣି ପିଇବାକୁ ବସିଛନ୍ତି, ସେହି ସମୟରେ ଜଣେ ଧର୍ମ ବକ ବଗ ଶରୀରରେ ଜଣେ ପ୍ରଶ୍ନ ପଚାରୁଛନ୍ତି, ତାଙ୍କୁ କହୁଛନ୍ତି ଯେ ଇଏ ହେଉଛି, ଇଏ ଜଳାଶୟଟା ହେଉଛି ମୋର, ଏ ସେଇ ଜଳ ଯେଉଁଠି ରହିଛି ଏ ଜଳାଶୟଟା ହେଉଛି ମୋର, ତେଣୁ ତମେ ଯଦି ମୋର ପ୍ରଶ୍ନର ଉତ୍ତର ନ ଦେବ ତାହେଲେ ତମ ଭାଇ ଭଳି ତମର ଅବସ୍ଥା ହେବ। ତେଣୁ ସେ ଚାରୋଟି ମୁଖ୍ୟ ପ୍ରଶ୍ନ ରହିଛି, ବହୁତ ପ୍ରସିଦ୍ଧ ପ୍ରଶ୍ନ ମହାଭାରତରେ ଚାରୋଟି ପ୍ରଶ୍ନ। ସେ ପ୍ରଶ୍ନର ଗୋଟିଏ ପ୍ରଶ୍ନ ହେଉଛି କହ ପନ୍ଥା, କେଉଁଟା ଠିକ୍ ପନ୍ଥା କେମିତି ଜାଣିବା, ବା କେଉଁଟା ଧର୍ମ ବୋଲି କେମିତି ଆମେ ଜାଣିବା, ଏଇଟା ଠିକ୍ ବୋଲି କେମିତି ଜାଣିବା, କେଉଁଟା ଠିକ୍ ବୋଲି କେମିତି ଜାଣିବା। ଯୁଧିଷ୍ଠିର ମହାରାଜ ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି, ତର୍କ ପ୍ରତିଷ୍ଠ ହୃଦୟ ବିଭିନ୍ନ ନାଶା ଋଷି ଯଶ୍ୟ ମତଙ୍ଗ ଭିନ୍ନ ଧର୍ମଶ ତତ୍ତ୍ୱ ନିହିତ ଗୁଆୟା ମହାଜନ ଦିନ ଗତମାସ ପନ୍ଥା। ଇଏ ହେଉଛି ପନ୍ଥା, କେଉଁଟା ଠିକ୍ ବା କେଉଁଟା ଧର୍ମ ଏଇଟାକୁ ଆମେ ତର୍କରେ ଜାଣିପାରିବା ନାହିଁ। ବିଭିନ୍ନ ତାର୍କିକ ଅଛନ୍ତି, ବିଭିନ୍ନ ପ୍ରକାର ତର୍କ ଦେଉଛନ୍ତି, ତେଣୁ ସେ ଜଣେ ଗୋଟେ ଆଉ ଟିକେ ଉନ୍ନତ ତାର୍କିକ ଆସିଲେ ତାଙ୍କଠୁ ଯିଏ କମ୍ ତାର୍କିକ ଅଛନ୍ତି ତାଙ୍କୁ ପରାସ୍ତ କରିଦେବେ, ସେ ତର୍କରେ ଆଉ ଗୋଟେ କଥା ପ୍ରତିଷ୍ଠା କରିବେ। ତେଣୁ ତର୍କ ଦ୍ୱାରା ପ୍ରକୃତ ପନ୍ଥା ପ୍ରକୃତ ଠିକ୍ କେଉଁଟା ସେଇଟା ନିର୍ଣ୍ଣୟ କରିହେବ ନାହିଁ। ତ କ'ଣ ତର୍କ ପ୍ରତିଷ୍ଠା ପ୍ରତିଷ୍ଠା କରିହେବ ନାହିଁ ତର୍କ ଦ୍ୱାରା। ଏବଂ ଶ୍ରୁତୟ ବିଭିନ୍ନ ବିଭିନ୍ନ ପ୍ରକାର ଶ୍ରୁତି ବିଭିନ୍ନ ଶାସ୍ତ୍ର ଅଛନ୍ତି, ଅନେକ ପ୍ରକାର ଶାସ୍ତ୍ର ରହିଛନ୍ତି, ତେଣୁ ଶ୍ରୁତିରେ ମଧ୍ୟ ଭଗବାନଙ୍କୁ ନିରାକାର କୁହାଯାଉଛି, ଭଗବାନଙ୍କୁ ସାକାର କୁହାଯାଉଛି, ଭଗବାନଙ୍କୁ ବିଭିନ୍ନ ପ୍ରକାର ରୂପରେ ବର୍ଣ୍ଣନା କରାଯାଉଛି, ଭୌତିକ ବିରାଟ ରୂପକୁ ବର୍ଣ୍ଣନା କରାଯାଉଛି, ବିଭିନ୍ନ ପ୍ରକାର କୁହାଯାଉଛି, ତେଣୁ ପ୍ରକୃତ ଠିକ୍ କଥା କେଉଁଟା ସେଇଟା ମଧ୍ୟ ଶ୍ରୁତିରେ ଜାଣିହେବନି। ଏବଂ ନାଶା ଋଷି ଆସେ ମତାମନ ଭିନ୍ନ, ଜଣେ ଋଷିକୁ ଋଷି ପଦବାଚ୍ୟ ହେବେନି ଯଦି ତାଙ୍କର ମତ ଅନ୍ୟ ଜଣେ ଋଷିଠାରୁ ଭିନ୍ନ ନ ହେବ, ତାହେଲେ ତାକୁ ଋଷି ପଦବାଚ୍ୟ କରାଯିବ। କିନ୍ତୁ ଧର୍ମ ସେ ତତ୍ତ୍ୱ ନିହିତ ଭାୟା, ଧର୍ମ ତତ୍ତ୍ୱ ହେଉଛି ବହୁତ ଗଭୀର। ମହାଜନ ଦିନ ଗତ ସପନ୍ଥା, ମହାଜନମାନେ ଯେଉଁ ପନ୍ଥା ନିର୍ଣ୍ଣୟ କରିଛନ୍ତି ସେହି ପ୍ରକୃତ ପନ୍ଥା। ତେଣୁ ଏଭଳି ଭାବରେ ଯେତେବେଳେ ଚାରୋଟି ପ୍ରଶ୍ନର ଉତ୍ତର ଠିକ୍ ଭାବରେ ଦେଲେ ସେତେବେଳେ ଧର୍ମବକ କହିଲେ ତାହେଲେ ତୁମେ ପାଣି ନେଇପାର, କିନ୍ତୁ ତୁମର ଏ ଯେଉଁ ଚାରି ଭାଇ ଏଠି ମୃତ୍ୟୁବରଣ କରିଛନ୍ତି, ତୁମେ ଯେଉଁ ଗୋଟିଏ ଭାଇକୁ ତୁମେ ତୁମେ ଜୀବନଦାନ ଦେଇପାରିବ, କେଉଁ ଭାଇକୁ ତୁମେ ଚାହୁଁଛ ଜୀବନଦାନ ପାଇବା? ତେଣୁ ସେ କହିଲେ ଏ ନକୁଳକୁ ଦେବା ପାଇଁ, ସାନ ଝିଅ ସଭା ସାନ ଝିଅ, ନକୁଳ ନା ସହଦେବ, ନକୁଳ ଉଦେ ଯା ହଉ କି ସହଦେବ, ସେ ସଭା ସାନ ଝିଅ ତାଙ୍କୁ କହିଲେ ସିଏ ଜୀବନ ପ୍ରାନ୍ତ ନା, କାହିଁକି ସେ ତ ତୁମର ବୀମା ତାଙ୍କର ପୁଅ, ସେ ତୁମ ନିଜର ମାଆଙ୍କର ପୁଅ ନୁହନ୍ତି, ନକୁଳ ସହଦେବ ହେଉଛନ୍ତି ତାଙ୍କର ବୀମାତା ଯେ କୁନ୍ତି ମାତୃଙ୍କର ପୁତ୍ର ଦୁଇ ପୁତ୍ର, ତେଣୁ ସିଏ କହିଲେ ଆମର ମାଙ୍କର ମୁଁ ଗୋଟେ ପୁତ୍ର ଜୀବିତ ଅଛି, କିନ୍ତୁ ମୋର ବୀମାତାଙ୍କର ପୁତ୍ର କେହି ରହିଲେ ଜୀବିତ ରହିଲେନି, ତେଣୁ ସିଏ ଜୀବନ ପାଆନ୍ତି। ଏଇଭଳି କହିବା ଦ୍ୱାରା ସେ ଧର୍ମକୁ ତାଙ୍କର ଖୁସେଇ ସମସ୍ତଙ୍କୁ ସେ ଜୀବନଦାନ କରିଛନ୍ତି। ତେଣୁ ମହାଭାରତରେ ସେ ବର୍ଣ୍ଣନା କରାଯାଇଛି, ବନ ପର୍ବରେ ଆସେ ମହାଭାରତ, ଅଠଟି ପର୍ବ ରହିଛି, ଯେଉଁ ଭୀଷ୍ମ ପର୍ବର 25-42 18 ଅଧ୍ୟାୟକୁ ଭଗବତ ଗୀତା କୁହାଯାଉଛି। ତେଣୁ ସେଇ ମହାଭାରତରେ ପ୍ରହ୍ଲାଦ ମହାରାଜ କଥା କହୁଛନ୍ତି, ଇଏ ଆମର ଯୁଧିଷ୍ଠିର ମହାରାଜ କଥା କହିଛନ୍ତି। ତେଣୁ କେଉଁଟା ଧର୍ମ କେଉଁଟା ଅଧର୍ମ ଲୋକମାନେ ଜାଣିପାରିବେନି। ଅଧର୍ମ ଧର୍ମ ମିତି ମନ୍ୟତେ ତାମସା ଭୂତା ସର୍ବତଃ ବିପରୀତାନୁସାର ବୁଦ୍ଧିସା ପାର୍ଥ ତାମସ। ଭଗବତ ଗୀତାରେ 18 ଅଧ୍ୟାୟରେ ଯେତେବେଳେ ବୁଦ୍ଧି ବିଷୟରେ ବର୍ଣ୍ଣନା କରାଯାଉଛି, ତିନି ପ୍ରକାର ବୁଦ୍ଧି କଥା କୁହାଯାଇଛି, ସାତ୍ୱିକ ରାଜସିକ ଏବଂ ତାମସିକ। ତାମସିକ ବୁଦ୍ଧି କିଭଳି ଭାବରେ ନା ଅଧର୍ମ ଧର୍ମ ମିତି ମନ୍ୟତେ ତାମସା ଭୂତା, ଯେଉଁମାନେ ତମ ଗୁଣରେ ରହିଛନ୍ତି ସେମାନେ ଅଧର୍ମକୁ ଧର୍ମ ବୋଲି ଗ୍ରହଣ କରୁଛନ୍ତି, ଏବଂ ସବୁବେଳେ ତାଙ୍କର ବିପରୀତ ବୁଦ୍ଧି ସର୍ବଥା ବିପରୀତ ବୁଦ୍ଧି ସାର ପାର୍ଥ ତାମସ ବିପରୀତ ବୁଦ୍ଧି। ହିରଣ୍ୟକଶିପୁ ସେଇଭଳି ବିପରୀତ ବୁଦ୍ଧି ଥିଲା, ଯେଉଁଥିପାଇଁ କି ସେ ପ୍ରହ୍ଲାଦ ମହାରାଜକୁ ବିଭିନ୍ନ ପ୍ରକାର ବିଚିତ୍ର ବୈଶେଷଣ ବିଭିନ୍ନ ପ୍ରକାର ହିଂସା କରି କେମିତି ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ ବିଚିତ୍ର ବୈଶେଷଣ। କିନ୍ତୁ ପ୍ରହ୍ଲାଦ ମହାରାଜ ଯେହେତୁ ସେ ତତ୍ତ୍ୱରେ ସ୍ଥିର ଥିଲେ, ଯେଉଁମାନେ ତତ୍ତ୍ୱବିତ୍ ସେମାନେ ତତ୍ତ୍ୱରେ ବିଚଳିତ ହେବେନି, ତେଣୁ ସେ କ'ଣ କରେ ନା ପିତା ନବମେ ଭବଦୀୟ ସମ୍ମତ, ଯେଉଁମାନେ ଭକ୍ତ ତାଙ୍କୁ ଅନ୍ୟ ଭକ୍ତମାନେ ବୁଝିବେ, ସାଧାରଣ ଲୋକମାନେ ବୁଝିପାରିବେ ନାହିଁ। ଏମିତି କୁହାଯାଉଛି, ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ। ଯେଉଁମାନେ ପ୍ରକୃତ ଭକ୍ତ ସେମାନେ ପ୍ରଭାତ ମହାରାଜ ଏହି ପ୍ରସଙ୍ଗରେ ଗୋଟେ କଥା କୁହନ୍ତି। କାଳିଦାସ, କାଳିଦାସ ସେ ଏତେ ମୂର୍ଖ ଥିଲେ କାଳିଦାସ, ଯେଉଁଠିକି ଥରେ ସେ କ'ଣ କରୁଛନ୍ତି, ଯେଉଁ ଡାଳରେ ସେ ବସିଛନ୍ତି ସେଇ ଡାଳରୁ ମୂଳରୁ କାଟୁଛନ୍ତି। ସେ ଡାଳ ତାଙ୍କର କାଠ ଦରକାର ହେଲା, ସେଇ ଡାଳରୁ ମୂଳରୁ ସେ କାଟୁଛନ୍ତି, ଯାହାଦ୍ୱାରା କି ଡାଳ ଯଦି ପଡ଼ିଯିବ ସେ ନିଜେ ପଡ଼ିଯିବ। ଏତେ ମୂର୍ଖ ଏଇଭଳି ଭାବରେ ସେ ସ୍ତରରେ ଥିଲେ। କିନ୍ତୁ ସେ ସମୟରେ ସେ ରାଜାଙ୍କର ଯେ କନ୍ୟା ଥିଲେ ରାଜକନ୍ୟା, ସେ ବହୁତ ବୁଦ୍ଧିମତୀ। ସିଏ କହିଥିଲେ, ଯିଏ ମୋତେ ତର୍କରେ ଯିଏ ପରାସ୍ତ କରିବ ମୁଁ ତାକୁ ବିବାହ କରିବି, ଏହି ଗୋଟେ ସତ ରହିଥିଲା। ତେଣୁ ଯେତେ ବିଦ୍ୱାନ ବ୍ୟକ୍ତି ଆସିଲେ ମଧ୍ୟ ସମସ୍ତେ ତର୍କରେ ହାରିଯାଆନ୍ତି। ତେଣୁ ସମସ୍ତେ ବ୍ରାହ୍ମଣମାନେ ଦିନେ ଭୀଷଣ କ୍ରୋଧ ପ୍ରକାଶ କରି କହିଲେ, ସବୁଠାରୁ ମୂର୍ଖ ବ୍ୟକ୍ତିକୁ ତାକୁ ବିବାହ କରିବା କହିକିରି ସେ କାଳିଦାସକୁ ଦେଖିଲେ, ଇଏ ହେଉଛନ୍ତି ସବୁଠାରୁ ମୂର୍ଖ ବ୍ୟକ୍ତି କହିକି ତାଙ୍କୁ ଡାକିଲେ, ତାଙ୍କୁ ଟ୍ରେନିଂ ଦେଲେ। କ'ଣ ସେ କହିଲେ, ତମେ ମୂର୍ଖ ବୋଲି ମାନେ ତମେ ପାଟି ବନ୍ଦ କରି ରହିବ, ତମେ କଥା କହିବନି, ମୂକ ଅବସ୍ଥାରେ ରହିବ। ତେଣୁ ସିଏ ଯାହା ପଚାରିବେ ତମେ ଇଙ୍ଗିତରେ କହିବ, ସେ ଠାରରେ ସବୁ କହିବ। ତେଣୁ ସିଏ ସେଇଭଳିଆ ଆରେଞ୍ଜମେଣ୍ଟ ହେଲା, ତର୍କ ବିଚାର କରାଯିବ। ତେଣୁ ସିଏ ଯେତେବେଳେ ରାଜକନ୍ୟା ଯେତେବେଳେ ଏକ ଦେଖେଇଲେ, ଗୋଟିଏ ଆଙ୍ଗୁଳି ଦେଖେଇଲେ, ଏ ଦୁଇଟି ଆଙ୍ଗୁଳି ଦେଖେଇଲେ, ତାର ଅର୍ଥ ସେ ଭାବିଲେ ଭଗବାନ ଏକ ନା ଦୁଇ, ଭଗବାନ ଏକ ସେ କହିଲେ ନା ଦୁଇ, ଦ୍ୱୈତବାଦ ଅଦ୍ୱୈତବାଦ ଏଇସବୁ ବିଷୟରେ ସବୁ ରହିଲେ। ତେଣୁ ଦୁଇ ଯେତେବେଳେ ଦେଖିଲେ ସେ ତିନିଟି ଆଙ୍ଗୁଳି ଦେଖିଲେ, ପୁଣି ସେ ତିନିଟି ଯେତେବେଳେ ଆଙ୍ଗୁଳି ଦେଖିଲେ ଚାରିଟି ଆଙ୍ଗୁଳି ଦେଖିଲେ, ସେ ଚାରିଟି ଆଙ୍ଗୁଳି ଦେଖିଲେ ପାଞ୍ଚଟି ଆଙ୍ଗୁଳି ଦେଖିଲେ, ଇଏ ଯେତେବେଳେ ପାଞ୍ଚଟି ଆଙ୍ଗୁଳି ଦେଖିଲେ ସେ ଗୋଟେ ମୁଷ୍ଟି ଦେଖେଇଲେ। ଏଇଭଳିଆ ତାର ବିଭିନ୍ନ ପ୍ରକାର ଅର୍ଥ ସବୁ ସେ ଚିନ୍ତା କରି କହିଲେ। ତେଣୁ ପ୍ରଭୁପାଦ ମହାରାଜ କୁହନ୍ତି ଯେ ପ୍ରକୃତରେ ଜଣେ କେତେ ବିଦ୍ୱାନ, ସେ କଥା କହିବ ଜଣେ ଜାଣିବ। ଜଣେ ଯେତେବେଳେ ସାଇଲେଣ୍ଟ ରହିବ, ମୂର୍ଖ ମାନେ ମୁକ ହେଇକି ରହିବ, କିଛି କହିବନି, ଆମେ ଜାଣିପାରିବାନି ଯେ ସେ ପ୍ରକୃତରେ କେଉଁ ସ୍ତରର। ଜଣଙ୍କର କଥାରୁ ଆମେ ଜାଣିବା ପ୍ରକୃତରେ ଇଏ ଶାସ୍ତ୍ରସମ୍ମତ ଜିନିଷ କହୁଛନ୍ତି ନା ନାହିଁ। ଶ୍ରୀଶ୍ରୀମଦ ଗୌରବନ୍ଦ ସେ ମହାରାଜ କହନ୍ତି, ସାଧୁଙ୍କୁ ଆମେ କେମିତି ଚିହ୍ନିବା, ଆମେ ଆଖି ମାଧ୍ୟମରେ ଜାଣିପାରିବାନି। ସାଧୁଙ୍କୁ ଚିହ୍ନିବାକୁ ହେଲେ ଆମେ କର୍ଣ୍ଣ ମାଧ୍ୟମରେ ଚିହ୍ନିବା। ଭଗବାନଙ୍କ କଥା ଯେତେବେଳେ ସାଧୁଙ୍କ ମୁଖରେ ଆସୁଛି ସେତେବେଳେ କର୍ଣ୍ଣ ଭିତରେ କର୍ଣ୍ଣ ଗୋହରେ ପ୍ରବେଶ କରି, ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରୀଣ ସ୍ୱାନଂ ଭାବ ସରୋଢ଼ ଧୁନୋତି ଶ୍ରମଣ କୃଷ୍ଣ ଶରୀରସ୍ୟ ଯଥା ଶରତ। ଯେତେବେଳେ ସାଧୁ ମୁଖରୁ ଭଗବାନଙ୍କ କଥା ଆସୁଛନ୍ତି ସେତେବେଳେ କର୍ଣ୍ଣ ମାଧ୍ୟମରେ ପ୍ରବେଶ କରିକିରି, କର୍ଣ୍ଣ ବିଭରେ ପ୍ରବେଶ କରିକିରି ଆମ ହୃଦୟରେ ଯେଉଁ ମଇଳା ଅଛି ସେ ମଇଳାକୁ ସଫା କରନ୍ତି। କିଭଳି ସଫା କରନ୍ତି ନା, ଶରୀରସ୍ୟ ଯଥା ଶରତ। ଯେମିତି ବର୍ଷା, ବର୍ଷା କାଳ ପରେ ଯେତେବେଳେ ଶରତ କାଳ ଆସେ, ଶରତ କାଳର ବୃଷ୍ଟିରେ ବର୍ଷା ଜଳ, ନଦୀର ଜଳ ସବୁ ପବିତ୍ର ମାନେ ନିର୍ମଳ ହୋଇଯାଏ। ବର୍ଷା ଦିନେ ଯେଉଁଟା ଗୋଳିଆ ହେଇକି ରହିଥିବ, ମଇଳା ହେଇକି ରହିଥିବ, ଶରତ କାଳର ବୃଷ୍ଟିରେ ସେ ଜଳଟି ପୁଣି ସଫା ହେଇଯିବ, ନିର୍ମଳ ହେଇଯିବ। ତେଣୁ ସେଇଭଳି ଭାବରେ ଯେତେବେଳେ ଭଗବାନ କଥା ଜଣେ ସାଧୁଙ୍କ ମୁଖରୁ ଆମର କର୍ଣ୍ଣ ମଧ୍ୟରେ ପ୍ରବେଶ କରିକିରି ଆମ ହୃଦୟ ଭିତରକୁ ଯିବ, ସେତେବେଳେ ଆମ ହୃଦୟ ଭିତରେ ସମସ୍ତ ମହିଳା ସୁଖ। ଭୌତାତ୍ମା ପୁରୁଷ କୃଷ୍ଣ ପାଦମୂଳ ନାମୁଛନ୍ତି ମୁକ୍ତ ସର୍ବ ପରିକ୍ଲେଶ ପାନ୍ଥ ସ୍ୱଶରଣ କଥା। ଧୌତ ହେଲେ କ'ଣ ହେବ ନା, ଧୌତାତ୍ମା ପୁରୁଷ ପାଦମୂଳ ନାମୁଛନ୍ତି, ଧୌତାତ୍ମା ପୁରୁଷ କୃଷ୍ଣଙ୍କର ପାଦମୂଳକୁ ସେ ଛାଡ଼ିବେନି, ସବୁବେଳେ ଧରିକି ରଖିବେ। ଯେତେ ଅସୁବିଧା ଆସିଲେ ମଧ୍ୟ ଧୌତାତ୍ମା ପୁରୁଷ କୃଷ୍ଣ ପାଦମୂଳ ନ ମୁଞ୍ଚନ୍ତି, ମୁକ୍ତ ସର୍ବ ପରିକ୍ଲେଶ ପାନ୍ଥ ସ୍ୱଶରଣ କଥା। ଯେମିତି ଜଣେ ପାନ୍ଥ ଜଣେ ବାହାରକୁ ଯାଉଛନ୍ତି, ବିଭିନ୍ନ ପ୍ରକାର କଷ୍ଟ ସହି କରୁଛନ୍ତି, କିନ୍ତୁ ଯେତେବେଳେ ସେ ଫେରି ଆସୁଛନ୍ତି ଘରକୁ ବା ତାଙ୍କର ଯେଉଁ ବସା ରହିଛି ସେଠି ଯେତେବେଳେ ଫେରି ଆସୁଛନ୍ତି, ସେତେବେଳେ ସେ ବହୁତ ଆନନ୍ଦ ରହୁଛନ୍ତି। ତେଣୁ ସେଇଭଳି ଭାବରେ ଯେଉଁମାନେ ଧୌତାତ୍ମା, ଯେଉଁମାନଙ୍କର ହୃଦୟରେ ମଇଳା ନାହିଁ, ସବୁ ସଫା ହୋଇଯାଇଛି, ଅମଳ ବୋଲି କୁହାଯାଉଛି, ଅମଳ ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ ଅବସତ୍ ପୁରୁଷଂ ପୂର୍ଣ୍ଣ ମାୟାଂଚ ତପାସ। ବ୍ୟାସଦେବ ଯେତେବେଳେ ଭକ୍ତି ମାର୍ଗରେ ଧ୍ୟାନ କରୁଥିଲେ, ଭକ୍ତି ଯୋଗା ଭକ୍ତି ଧ୍ୟାନ ଭକ୍ତିରେ ଧ୍ୟାନ କରୁଥିଲେ, ଭଗବାନଙ୍କୁ ସେ ତାଙ୍କର ହୃଦୟରେ ଯେଉଁ ମହିଳା ସବୁ ଦୂର ହୋଇଯାଇଛି ଏବଂ ସେ ଭଗବାନଙ୍କୁ ଦର୍ଶନ କରୁଛନ୍ତି। ତେଣୁ ଏଇଭଳି ଭାବରେ ଯେଉଁମାନେ ଧୌତାତ୍ମା ପୁରୁଷ କୃଷ୍ଣ ପାଦମୂଳ ମନୁଛନ୍ତି, ସେମାନେ ଭଗବାନ ପାଦପଦକୁ କେବେ ଛାଡ଼ିବେନି, ଯେତେ ଦୁଃଖ ଆସୁ, ଯେତେ କଷ୍ଟ ଆସୁ, ଯାହା ଆସୁ। ତେଣୁ ଯେଉଁମାନେ ଭକ୍ତ ତାଙ୍କର କଥାକୁ ଅନ୍ୟ ଭକ୍ତମାନେ ବୁଝିବେ, ଅନ୍ୟମାନେ ବୁଝିପାରିବେନି। ଅନ୍ୟମାନଙ୍କୁ ଯେମିତି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ବାଣ କହୁଛନ୍ତି, ଯେ ଜାଣି ସା ସର୍ବଭୂତାନାଂ ତସ୍ୟାଂ ଜାଗତି ସଂଯମୀ ଯସ୍ୟାଂ ଜାଗତି ଭୂତାନି ସା ନିଶା ପ୍ରସ୍ତୁତ ମୁନି। ଯେଉଁମାନେ ଅପ୍ରାକୃତ ସ୍ତରକୁ ଗଲେଣି, କାହିଁକି ଭଗବତ ଗୀତାରେ କାହିଁକି ସେମାନେ ଇଏ କରୁଛନ୍ତି, ଅବଜେକ୍ସନ୍ କରୁଛନ୍ତି କାହିଁକି ନା, ଭଗବତ ଗୀତା ଯେଉଁ ରହିଛି, ଭଗବତ ଗୀତା ହେଉଛି ଆତ୍ମା ସ୍ତରର ଜ୍ଞାନ ଦିଆଯାଇଛି। ଆତ୍ମାଟା କେଉଁ ସ୍ତରରେ ଆତ୍ମା ସ୍ତରରେ ଆସୁଛି, ଆମେ ସାଧାରଣତଃ ସମସ୍ତେ ଅଛନ୍ତି ପ୍ରାକୃତ ସ୍ତରରେ ଅଛନ୍ତି, ତ୍ରିଗୁଣ ଭିତରେ ଅଛନ୍ତି, ଏବଂ ତ୍ରିଗୁଣ ଭିତରେ ମଧ୍ୟ ସବୁଠାରୁ ନିମ୍ନ ସ୍ତର କହୁଛା ନା ଏଇ ଶରୀର ସ୍ତର, ଶାରୀରିକ ସ୍ତରରେ ଯେଉଁମାନେ ଅଛନ୍ତି, ଶାରୀରିକ ପଞ୍ଚ କର୍ମ କର୍ମେନ୍ଦ୍ରିୟ ରହିଛି, ପଞ୍ଚ ଜ୍ଞାନେନ୍ଦ୍ରିୟ ରହିଛି, ଇଏ ହେଉଛି ଶାରୀରିକ ସ୍ତରରେ ଅଛନ୍ତି। ସାଧାରଣତଃ ଲୋକମାନେ ଏହି ପଶୁ ଚେତନାରେ ଅଛନ୍ତି, ତେଣୁ ସେମାନେ ଯେତେ ଭଗବତ ଗୀତାକୁ ବୁଝିବେ କ'ଣ ବୁଝିବେ, ତାଙ୍କର ପସନ୍ଦ ଯେଉଁଟା ହେବ ସେଇଟା ବୁଝିବେ, ଆମେ ଗୋଟେ ଛାଡ଼ିଦେବେ ସେ ଯେଉଁଟା ଏଇଟା ଠିକ୍ ଏଇଟା ଭୁଲ, ଅର୍ଦ୍ଧକୁଟି ନା ପ୍ରଭୁପାଦ ମହାରାଜ କହନ୍ତି। ତେଣୁ ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତରର ଇନ୍ଦ୍ରିୟାଣ ପରାଣ ଆଉ ଇନ୍ଦ୍ରିୟ ପରମ ମନ, ସେମାନେ ମନସ୍ତାତ୍ତ୍ୱିକ ମନସ୍ତରକୁ ଯିବେ, ସେଇଟା ଟିକେ ଆଉ ଟିକେ ଉନ୍ନତ ସ୍ତର। ମନଠାରୁ ଆଉ ଟିକେ ଉନ୍ନତ ସ୍ତର ହେଉଛି ବୁଦ୍ଧି, ମନସ୍ତସ୍ତୁ ପରା ବୁଦ୍ଧି, ଏବଂ ବୁଦ୍ଧିଠାରୁ ଆଉ ଟିକେ ଉନ୍ନତ ସ୍ତର ହେଉଛି ଅହଙ୍କାର, ଅହଙ୍କାର ସ୍ତର। ତେଣୁ ଯିଏ ଯେଉଁ ସ୍ତରରେ ଅଛନ୍ତି ସିଏ ଭଗବତ ଗୀତାର ଭାଷ୍ୟକୁ ସେଇଭଳି ଭାବେ କରୁଛନ୍ତି, କିନ୍ତୁ ଯେଉଁମାନେ ଯେଉଁ ବୁଦ୍ଧି ପରତସ୍ତୁ ସହ ଯେଉଁମାନେ ଆତ୍ମାସ୍ତରକୁ ଯାଇଛନ୍ତି, ମୁଁ ଯେ କାଲି କହୁଛୁ ଜସ୍ତୁ ଆତ୍ମରତି ବସା ଆତ୍ମତୃପ୍ତ ସମାନବ ଆତ୍ମନିବଚ ସନ୍ତୁଷ୍ଟ ତସ କାର୍ଯ୍ୟ ନ ବିତ୍ୟତେ, ଇଏ ହେଉଛି ଆତ୍ମରତି ସ୍ତର, ଆତ୍ମାରାମ ସ୍ତର। ଯେଉଁମାନେ ଆତ୍ମା ସ୍ତରକୁ ଗଲେଣି ସେମାନେ ଭୌତିକ ଜଗତରୁ ଉର୍ଦ୍ଧକୁ ଗଲେଣି, ତେଣୁ ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି ସେ ଆତ୍ମା ସ୍ତରର ଜ୍ଞାନ ଦେଇଛନ୍ତି, ତେଣୁ ସେ ଜ୍ଞାନକୁ କେମିତି ଜଣେ ପ୍ରାପ୍ତ ହେବ ନା ପରମ୍ପରାରେ ଜଣେ ପ୍ରାପ୍ତ ହେବ, ଏବଂ ଆମେ ଦେଖିବା ଫଳରେ ମଧ୍ୟ ଆମେ ଦେଖିବା ଯେମିତି ଆମେ ବର୍ଣ୍ଣନା କରାଯାଇଛି, ଯେମିତି ଆମେ କେମିତି ଜାଣିବା ଗୋଟେ ସ୍ପର୍ଶମଣି ବୋଲି କେମିତି ଜାଣିବା, ଏ ସ୍ପର୍ଶମଣିକୁ ଯଦି ଲୁହାକୁ ଛୁଆଁଇଦେବ ତାହେଲେ ସେ ଚୁନା ହେଇଯିବ, ଏଇଥିରୁ ଜାଣିବା ଯେ ସେ ସ୍ପର୍ଶମଣିର ମହତ୍ତ୍ୱ ଆମେ ଜାଣିପାରିବା ବା ସ୍ପର୍ଶମଣିର ପରୀକ୍ଷା ଆମେ କରିପାରିବା। ତେଣୁ ସେହିଭଳିଆ ପ୍ରଭୁପାଦଙ୍କର ଗୀତା ଆଉ ଅନ୍ୟ ଗୀତା ଭିତରେ ତଫାତ୍ କ'ଣ ନା, ପ୍ରଭୁପାଦ ଯେତେବେଳେ ଆମେରିକା ଗଲେ 1965 ମସିହାରେ, ତା ପୂର୍ବରୁ ଭଗବତ ଗୀତାର ବହୁତ ଭାଷ୍ୟ ଥିଲା, କିନ୍ତୁ ସେ ଭାଷ୍ୟ ପଢି କେତେଜଣ ଭକ୍ତ ହେଇଛନ୍ତି, କିନ୍ତୁ ଏ ଭାଷ୍ୟ ଯଦି ପ୍ରଭୁପାଦ ମହାରାଜ ଭଗବତ ଗୀତା ଆଜି ଏଠି ପ୍ରକାଶ କଲେ ସେ ଭାଷ୍ୟ ପଢି କେତେଜଣ ଭକ୍ତ ବର୍ତ୍ତମାନ ହେଉଛନ୍ତି, ଏବଂ କେତେ କେତେ ୟୁନିଭର୍ସିଟି ତାଙ୍କର ଟେକ୍ସଟ ବୁକ୍ ହିସାବରେ ଧରାଯାଉଛି ଭଗବତ ଗୀତା ଆଜି ଏଠି ଏ ପ୍ରଭୁପାଦ ମହାରାଜଙ୍କର ଏଇ ଭାଷ୍ୟ, କିନ୍ତୁ ଏଇଟାକୁ ସେମାନେ ବୁଝିପାରୁନାହାନ୍ତି, ତାଙ୍କର ଚାଲିଛି ନା ଏଇଟା ଗୋଟେ ଟେରରିଷ୍ଟ ବୁକ୍ ବୋଲି। ଆତ୍ମାସ୍ତରକୁ ଯେଉଁମାନେ ଯାଇନାହାନ୍ତି ସେମାନେ ବୁଝିପାରିବେନି ସେ ଏଇ ସବୁ, ସେମାନେ ଏଇ ପ୍ରାକୃତିକ ସ୍ତରରେ ଅଛନ୍ତି, ତ୍ରିଗୁଣ ଭିତରେ ରହିଛନ୍ତି। ତେଣୁକରି ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟ ଭଗବାନ କହୁଛନ୍ତି, ଜାଣି ସା ସର୍ବଭୂତାନା ଯସ୍ୟାଂ ଜାଗତି ସଂଯମୀ ଯସ୍ୟାଂ ଜାଗତି ଭୂତାନି ସା ନିଶା ପ୍ରସ୍ତୁତ ମୁନି। ଯେଉଁଟା ସାଧାରଣ ବ୍ୟକ୍ତିମାନେ ଯେଉଁମାନେ ଯେଉଁଟା ଯାହା ଚାହୁଁଛନ୍ତି, ଯେଉଁ ସଂଯମୀ ବ୍ୟକ୍ତି ସେମାନଙ୍କର ସେଇଟା ରିଜେକ୍ଟେଡ୍ ହେଇଯାଉଛି। ସାଧାରଣ ବ୍ୟକ୍ତିମାନେ ସେମାନେ କ'ଣ ଚାହୁଁଛନ୍ତି ନା ଭୌତିକ ଲାଭ ପୂଜା ପ୍ରତିଷ୍ଠା ଏଇସବୁ ଜିନିଷରେ ସେମାନେ ରହୁଛନ୍ତି, କିନ୍ତୁ ଯେଉଁମାନେ ଭକ୍ତି ମାର୍ଗରେ ଅଗ୍ରସର ହେଉଛନ୍ତି ତାଙ୍କ ପାଇଁ ଏହାର କିଛି ମୂଲ୍ୟ ନାହିଁ। ତେଣୁ ଯେଉଁଟା ସାଧାରଣ ବ୍ୟକ୍ତିମାନଙ୍କର ଯେଉଁଟାକ ରିଜେକ୍ଟେଡ୍ ଜିନିଷ ଭଗବାନ ବିଷୟରେ ତାଙ୍କର କିଛି ଜାଣିବାର ଆବଶ୍ୟକତା ନାହିଁ। କମ୍ୟୁନିଷ୍ଟ କଣ୍ଟ୍ରିରେ ତାଙ୍କର କହନ୍ତି ରିଲିଜନ୍ ଇଜ୍ ଦି ଓପିୟମ୍, ରିଲିଜନ୍ ହେଉଛି ଓପିୟମ୍ ଅଫ୍ ଦି ପିପୁଲ୍, ରିଲିଜନ୍ଟା ହେଉଛି ଧର୍ମଟା ହେଉଛି ଗୋଟେ ନିଶା, ନିଶାକରମାନଙ୍କର ଯେମିତି ଓପିୟମ୍ ଅଫିମ ଖାଆନ୍ତି ଯେମିତି ତାଙ୍କର ଗୋଟେ ସେଇଟା ନିଶା, ସେଇଭଳି ଭାବରେ ଇଏ ରିଲିଜନ୍ ଗୋଟେ ସେଇଭଳି ଭାବରେ ରିଲିଜନ୍ ଇଜ୍ ଓପିୟମ୍ ଅଫ୍ ଦି ପିପୁଲ୍, ଏଇଟା କମ୍ୟୁନିଷ୍ଟ କଣ୍ଟ୍ରିର ତାଙ୍କର ଚିନ୍ତାଧାରା। ତେଣୁ ଧର୍ମକୁ ବାଦ ଦେଲା ମାନେ କ'ଣ ସେ ପଶୁପାଳି ସେମାନେ ଜୀବନଯାପନ କରିବେ, ଏବଂ ସେଇ ଧର୍ମକୁ ମଧ୍ୟ ଯେଉଁ ଧର୍ମର ତତ୍ତ୍ୱ ସେଇଟା ହେଉଛି ବହୁତ ଗଭୀର ତତ୍ତ୍ୱ, ତାକୁ ସମସ୍ତେ ବୁଝିପାରିବେନି। ତେଣୁ ପ୍ରହ୍ଲାଦ ମହାରାଜ ଯେ କି ଜଣେ ମହାଜନ, ତେଣୁ ହିରଣ୍ୟକଶିପୁ ଯେଉଁ ପ୍ରହ୍ଲାଦ ମହାରାଜଙ୍କର ଯେଉଁ ଯେଉଁ ସବୁ କାର୍ଯ୍ୟ ସବୁ କରୁଛନ୍ତି, ସେ ପ୍ରହ୍ଲାଦ ମହାରାଜ ଭଗବାନ ତାଙ୍କୁ ଦେଇଛନ୍ତି ବର ପ୍ରଦାନ କରିଛନ୍ତି ଯେ ସେ ଗୋଟିଏ ମନୁ ଧରିକି ରହିବେ, ଗୋଟିଏ ମନ୍ୱନ୍ତର ପର୍ଯ୍ୟନ୍ତ ତାଙ୍କର ଜୀବନ କାଳ ସେ ଅତିବାହିତ କରିବେ ପ୍ରହ୍ଲାଦ ମହାରାଜ। ଗୋଟିଏ ମନ, ଗୋଟିଏ ମନଙ୍କର ହେଉଛି 71 ଦିବ୍ୟ ଯୁଗ, ଏଇଟା କେଉଁ ଯୁଗରେ ହେଇଥିଲା ହିରଣ୍ୟକଶିପୁଙ୍କର କଥା, ଏଇଟା ହେଉଛି ପଞ୍ଚମ ମନୁଙ୍କର ଅବତାର ହେଇଥିଲା, ପଞ୍ଚମ ରୈବତ ମନୁ, ରୈବତ ମନୁଙ୍କର ମାନେ ଅଷ୍ଟମ ସମୟରେ ବର୍ଣ୍ଣନା କରାଯାଇଛି। ବିଭିନ୍ନ ମନୁଙ୍କର ସମୟରେ ବିଭିନ୍ନ ଭଗବାନଙ୍କର ଅବତାର ସବୁ ଆସନ୍ତି, ପଞ୍ଚମ ମନୁଙ୍କର ଅବତାର ହେଉଛନ୍ତି ବୈକୁଣ୍ଠ। ଏବଂ ସେଇ ମନ୍ମନ୍ତରରେ ରହିବତମାନଙ୍କର ଅବତାରରେ ବା ରହିବତମାନଙ୍କର ଏ ଯେଉଁ ବୈକୁଣ୍ଠ ଆସିଥିଲେ ଭଗବାନ, ସେଥିରେ ମଧ୍ୟ ଇଏ ମଧ୍ୟ ଆସିଥିଲେ, ହିରଣ ମାନେ ନୃସିଂହଦେବ ମଧ୍ୟ ଆସିଥିଲେ ଏବଂ ବରାହଦେବ ମଧ୍ୟ ଆସିଥିଲେ। ଏ ପଞ୍ଚ ମନ୍ମନ୍ତର କଥା, ତେଣୁ ପଞ୍ଚ ମନ୍ମନ୍ତରରୁ ତାଙ୍କୁ ଗୋଟିଏ ମନ୍ମନ୍ତର ତାଙ୍କୁ ଯୁଗ ଦିଆଯାଇଛି, ଏକସ୍ତରୀ ଦିବ୍ୟ ଯୁଗ। ପଞ୍ଚମ ମନ୍ମନ୍ତରର ଘଟଣା ଏଇଟା ସବୁ ରହିଛି, ଗୋଟିଏ ମନ୍ମନ୍ତର ପାଇଁ ତାଙ୍କର ଜୀବନକାଳ ରଖାଯାଇଛି, ପ୍ରହ୍ଲାଦ ମହାରାଜ। ତେଣୁ କହିହେଉଛି ଯେ ପିତା ମମେ ମୋଦୀୟ ସମ୍ମତ, ଯେଉଁ ଅର୍ଜୁନ ପ୍ରହ୍ଲାଦ ମହାରାଜ ଯେଉଁ ସବୁ କାର୍ଯ୍ୟ କରିଛନ୍ତି, ସେଗୁଡ଼ିକ ଯେଉଁମାନେ ଭଗବାନ ଭବତ ଭଗବାନ ଆଉ ଭଗବାନଙ୍କ ଯେଉଁମାନେ ନିଜ ପାର୍ଶ୍ୱ ଯେଉଁମାନେ ସେମାନେ ତାକୁ ସମ୍ମତି ପ୍ରଦାନ କରିଛନ୍ତି, ସେମାନେ କହୁଛନ୍ତି ଇଏ ହେଉଛି ଠିକ୍, ପ୍ରହ୍ଲାଦ ମହାରାଜ ହେଉଛି ଠିକ୍। ଆମେ ଲକ୍ଷ ଲୋକ କହିଲେ ମଧ୍ୟ ଏ ଠିକ୍ ବୋଲି କହିଲେ ବି, ଯଦି ଯେଉଁମାନେ ତତ୍ତ୍ୱବିତ୍ ବ୍ୟକ୍ତି ସେମାନେ ଯଦି କହିବେ ଏଇଟା ଭୁଲ, ତାହେଲେ ସେଇଟା ଭୁଲ ବୋଲି କହିବେ। ତେଣୁ ପ୍ରହ୍ଲାଦ ମହାରାଜ ଯାହା ସବୁ ଆଚରଣ କରିଛନ୍ତି ସେଇଟା ମାନେ ବଳି ମହାରାଜ କହୁଛନ୍ତି ଯେ ପିତା ମମେ ଭବଦୀୟ ସମ୍ମତ, ମୋର ପିତାମହ ଯାହା କରିଛନ୍ତି ଆପଣ ଏବଂ ଆପଣଙ୍କ ଭକ୍ତ ଦ୍ୱାରା ଏଇଟା ସମ୍ମତ ହୋଇଛି। ଯେତେ କଷ୍ଟ ପାଇଲେ ମଧ୍ୟ ପ୍ରହ୍ଲାଦ ଆବିଷ୍କୃତ ସାଧୁବାଦ, ପ୍ରହ୍ଲାଦଙ୍କର ଏ ଯେଉଁ କାର୍ଯ୍ୟ ସବୁ ଏଟାକୁ ସମସ୍ତେ ପ୍ରଶଂସା କରିଛନ୍ତି, ସାଧୁବାଦ କରିଛନ୍ତି, ସମସ୍ତେ ପ୍ରଶଂସା କରିଛନ୍ତି। ଯେଉଁମାନେ ଭକ୍ତ ସେମାନେ ପ୍ରଶଂସା କରିବେ, ଯେଉଁମାନେ ଅଭକ୍ତ ସେମାନେ ସେଟାକୁ ବୁଝିପାରିବେ। ତେଣୁ ଭବଦୀୟ ଅବଶ୍ୟ କୁହାଯାଉଛି, ଭବଦୀୟ ଯେଉଁମାନେ ଆପଣଙ୍କର ନିଜ ଲୋକ ସେମାନେ ଏଇଟାର ଅର୍ଥ ବୁଝିପାରିବେ, ସାଧାରଣ ଲୋକମାନେ ସେଇଟା ବୁଝିପାରିବେନି। ଏବଂ ଭବତ ବିପକ୍ଷେଣ ବିଚିତ୍ର ବୈଶିଷ୍ୟ, ତାଙ୍କର ପିତା ହିରଣ୍ୟକଶିପୁ ବହୁତ ପ୍ରକାର ତାଙ୍କୁ ବୈଶେଷଣ, ବହୁତ ପ୍ରକାର ହିଂସା ତାଙ୍କ ପ୍ରତି ଆଚରଣ କରିଛନ୍ତି, ବହୁତ ପ୍ରକାର ତାଡ଼ନା ଦେଇଛନ୍ତି, ବହୁତ ପ୍ରକାର ଦୁଃଖ କଷ୍ଟ ତାଙ୍କୁ ଦେଇଛନ୍ତି, କିନ୍ତୁ ଦେଲେ ମଧ୍ୟ ଆପଣଙ୍କ ବିପକ୍ଷରେ ଯିବା ପାଇଁ ସେ ବହୁତ ପ୍ରକାର ତାଙ୍କୁ ଦେଇଛନ୍ତି, ସବୁ ପ୍ରକାର କଷ୍ଟ ତାଙ୍କୁ ଦେଇଛନ୍ତି, ପ୍ରଦାନ କରିଛନ୍ତି। ଏବଂ ଏତେ ସବୁ ଅସୁବିଧା ସତ୍ତ୍ୱେ ସମ୍ପ୍ରାପିତ ତତ୍ତ୍ୱ ପରମ ସ୍ୱପିତ୍ରା, ସ୍ୱପିତ୍ର ମାନେ ହିରଣ୍ୟକଶିପୁ କଥା କହୁଛି, ସେ ଯେତେ କଷ୍ଟ ଦେଲେ ମଧ୍ୟ ସେ ସେହି ସବୁ କଷ୍ଟ ଭିତରେ ରହିକି ସମ୍ପ୍ରାପିତ ତ୍ୱଂ ପରମଃ, ଆପଣ ହେଉଛନ୍ତି ଶ୍ରେଷ୍ଠ ବୋଲି ସ୍ୱୀକାର କରିଛନ୍ତି। ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ, ସବୁ ମହାଜନ ମାନେ ଗୋଟିଏ ପନ୍ଥା ଗୋଟିଏ କଥା କହୁଛନ୍ତି, ଅଲଗା ଅଲଗା ମତ ନୁହଁ, କହୁଛନ୍ତି ଯତ ମତ ତତ ପଥ, କିନ୍ତୁ ଏଇଟା ପ୍ରକୃତ ପଥ ନୁହଁ। ଅର୍ଜୁନ ଯୁଧିଷ୍ଠିର ସେ କହିଲେ ମହାଜନ ଦିନ ଗତ ସେ ପନ୍ଥା, ମହାଜନ ମାନେ ଯେଉଁ ପନ୍ଥା ନିର୍ଣ୍ଣୟ କରିଛନ୍ତି ସେଇଟା ହେଉଛି ପ୍ରକୃତ ପନ୍ଥା। ବହୁତ ଲୋକ ବହୁତ ପ୍ରକାର କଥା କହିପାରନ୍ତି, କିନ୍ତୁ ସେଇଟା ଯଦି ମହାଜନ ସମ୍ମତ ନ ହବ ତାହେଲେ ସେଇଟା ତାର ପ୍ରକୃତ ସେଇଟା ଠିକ୍ କଥା ନୁହେଁ। ତେଣୁ ଭଗବତ ବିପକ୍ଷେଣ ବିଚିତ୍ର ବୈଶେଷଣ ସମ୍ପ୍ରାପିତ, ଏଇଭଳି ଭାବରେ ସମ୍ପ୍ରାପିତ ଏତେ କଷ୍ଟ ସହିଲେ ମଧ୍ୟ ସମୟ ଯାଇଛି, ଏତେ କଷ୍ଟ ସହିଲେ ମଧ୍ୟ ସେ କେବେ ତତ୍ତ୍ୱରୁ ବିଚଳିତ ହେଇନାହାନ୍ତି। ଭଗବାନ ହେଉଛନ୍ତି ହରି, ହରି ହେଉଛନ୍ତି ଭଗବାନ। ତେଣୁ ହିରଣ୍ୟକଶିପୁ ପଚାରୁଛନ୍ତି ତମେ ଏତେ ଦୃଢ଼ ବିଶ୍ୱାସ କେମିତି ଆସିଲା, ତମର ଏତେ ଦୃଢ଼ ବିଶ୍ୱାସ କିଏ ଦେଲା? ମୁଁ ସାମାନ୍ୟ ଛୋଟ ପିଲା 5 ବର୍ଷର ବାଳକ ନା, ସେମାନେ 5 ବର୍ଷର ବାଳକ ହେଇକି ତମେ ଏକଦମ ଭୟ ନାହିଁ, ତମେ ଭୟ ଆସୁନି, ସବୁ ଦେବତାମାନେ ଆସି ତାଙ୍କର ସେବା କରୁଛନ୍ତି, ଏତେ ବଡ଼ ବଡ଼ ଦେବତାମାନେ ଅଛନ୍ତି, ଏତେ ଏସବୁ ଆସିକି ବ୍ରହ୍ମା ଆସିବ ଏମାନଙ୍କୁ ଛାଡ଼ିକି ଅନ୍ୟ ସବୁ ଦେବତାମାନେ ଆସି ତାଙ୍କୁ ସେବା କରୁଛନ୍ତି, କିନ୍ତୁ ଏତେ ଅନ୍ୟ ସବୁ ଦେବତାମାନେ ସବୁ ମୋର ସେବା କରୁଛନ୍ତି, ତମେ କେମିତି ଛୋଟ 5 ବର୍ଷ ବାଳକ ତମେ କେମିତି ମୋତେ ଭୟ ପାଉ? ତେଣୁ ପ୍ରହ୍ଲାଦ ମହାରାଜ ତାଙ୍କୁ ଉତ୍ତର ଦେଉଛନ୍ତି, କହୁଛନ୍ତି ଯାହାଙ୍କ ଠାରୁ ଆପଣ ଯେଉଁ ଏତେ ଶକ୍ତି ପାଇଛନ୍ତି କାହାଠୁ ପାଇଛନ୍ତି? ଯାହାଙ୍କ ଠାରୁ ଆପଣ ଏ ଶକ୍ତି ପାଇକିରି ଏତେ ବର୍ତ୍ତମାନ ଏତେ କାର୍ଯ୍ୟ ସବୁ କରୁଛନ୍ତି, ନିଜକୁ ଭଗବାନ ଘୋଷଣା କରୁଛନ୍ତି, ସେଇ ସେଇ ଶକ୍ତିଙ୍କ ଠାରୁ ମୁଁ ସେ ଶକ୍ତି ପାଇଛି, ସେଥିପାଇଁ ମୋର କୌଣସି ଭୟ ନାହିଁ, ଅକୁତ ଭୟ। ଜଣେ ଯେତେବେଳେ ଭଗବାନଙ୍କର ଭକ୍ତ ହେବେ ତାଙ୍କର ଆଉ ଭୟ ରହିବ, ଭୟଟା କେମିତି ଆସୁଛି ଭାଗବତ ଏକାଶ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ ରାଜା ନିମିକୁ ନବଯୋଗେନ୍ଦ୍ର ଉତ୍ତର ଦେଇଛନ୍ତି, ଭୟଂ ଦ୍ୱିତୀୟା ବିନିବେଶ ତସ୍ୟା ଇଶାଦ କେତସ୍ୟ ବିପର୍ଯ୍ୟୟ ସ୍ମୃତି ତନ୍ମୟତୋ ବୁଦ୍ଧାବଜେତଂ ଭକ୍ତୈକ ଏଷଂ ଗୁରୁଦେବତାତ୍ମା। ଭୟଂ ଦ୍ୱିତୀୟା ବିନିବେଶ, ଭୟଟା କେତେବେଳେ ଆସୁଛି? ଯେମିତି ଆମେ ଶୋଇପଡ଼ୁଛେ, ଶୋଇପଡ଼ିଲେ ଆମେ ସ୍ୱପ୍ନ ଦେଖୁଛେ, ସ୍ୱପ୍ନରେ ହୁଏତ ଆମକୁ ବାଘ ଖାଇଦେଲାଣି, ବା ଆମେ କେଉଁଠି ପାଠ ଖସି ପଡ଼ୁଛେ ବା ଆମର ଗୋଟେ ଆକ୍ସିଡେଣ୍ଟ ହେଇଯାଉଛି, ବିଭିନ୍ନ ପ୍ରକାର ଏଇଭଳି ଭାବରେ ସ୍ୱପ୍ନ ଦେଖୁଛେ, କିନ୍ତୁ ସେତେବେଳେ ଆମେ ଭୟ କରିଦେଉଛେ। କିନ୍ତୁ ଯେତେବେଳେ ଆମେ ନିଦ୍ରା ଭଙ୍ଗ ହେଇଯାଉଛି ସେତେବେଳେ ଆମେ ଦେଖୁଛେ ଏଇଟା ଠିକ୍ କଥା ନୁହେଁ, ଏଇଟା ମୁଁ ସ୍ୱପ୍ନରେ ଦେଖୁଥିଲି। ତେଣୁ ସ୍ୱପ୍ନରେ ଆମେ ଯେଉଁ ଶରୀରଟା ଦେଖୁଥିଲେ ସେ ଶରୀର ଆମ ଏଇ ଶରୀରଠାରୁ ଭିନ୍ନ। ପୁଣି ଯେତେବେଳେ ଆମେ ଜାଗ୍ରତ ହେଇଯାଉଛେ, ଜାଗ୍ରତ ସମୟରେ ଯେଉଁ ଶରୀର ବିଷୟରେ ଆମେ ଚିନ୍ତା କରୁଛେ ବା କାର୍ଯ୍ୟ କରୁଛେ ଶରୀର ପାଇଁ, ସେ ଶରୀର ସେ ସ୍ୱପ୍ନରେ ଯେଉଁ ଦେଖୁଥିବା ଶରୀରଠାରୁ ଭିନ୍ନ। ତେଣୁ ଏଇଭଳି ଭାବରେ ସ୍ୱପ୍ନ ହେଉ ବା ଜାଗ୍ରତ ହେଉ ସବୁକିଛି ମାଇକ ସ୍ତରରେ ଆମେ ଅଛେ। ଏଇଟା କେମିତି ଆସୁଛି ନା ଦ୍ୱିତୀୟ ଭିନିବେଶ ତସ୍ୟା ଈଶାଦ ଅପଜସ୍ୱ ବିପର୍ଯ୍ୟୟ ସ୍ମୃତି। ଈଶାଦ ଭଗବାନଙ୍କଠାରୁ ଯେତେବେଳେ ଆମେ ବିପର୍ଯ୍ୟୟ ହେଇଯାଉଛେ, ଆମର ପତନ ହେଇଯାଉଛି, ଭଗବାନଙ୍କଠାରୁ ଆମେ ଦୂରେଇ ଯାଉଛେ, ସେତେବେଳେ ଏଇ ପରିସ୍ଥିତି ଆସୁଛି, ଦ୍ୱିତୀୟ ଭିନିବେଶ ଆସୁଛି। ତେଣୁ ଏଇ ଦୁଇଟି କାରଣ ରହୁଛି, ଗୋଟେ ହେଉଛି ଈଶାଦ ଅପଜସ୍ୱ ବିପର୍ଯ୍ୟୟ ତନ୍ମା ଭୟ ଦ୍ୱିତୀୟ ବିନିବେଶ ସାତ ଈଶାଦ ଅପଜସ୍ୱ ବିପର୍ଯ୍ୟୟ ସ୍ମୃତି ଅସ୍ମୃତି। ବିପର୍ଯ୍ୟୟ ଏବଂ ଅସ୍ମୃତି ଏଇ ଦୁଇଟି ଜିନିଷ କାରଣରୁ ଭୟ ଆସୁଛି। ବିପର୍ଯ୍ୟୟ କ'ଣ ହେଉଛି, ଆମେ ଯେତେବେଳେ ଭଗବାନଙ୍କର ଆମେ ଦୂରେଇ ଯାଉଛେ, ଭଗବାନଙ୍କର ଦୂରେଇ ଯିବା ହେତୁ ଆମର ସ୍ମୃତି ଲୋପ ହେଇଯାଉଛି, ଅସ୍ମୃତି ଆସୁଛି। ତେଣୁ ଆମର ଯେତେବେଳେ ସ୍ମୃତି ନାହିଁ ରହୁନି ସେତେବେଳେ ଆମର ଭୟ ଆସୁଛି, ଭୌତିକ ସ୍ଥିତି ଆସୁଛି, ଭୟ ଆସୁଛି, ଆହାର ନିଦ୍ରା ଭୟ ମଧ୍ୟ ଏଇ ଚାରୋଟି ହେଉଛି ଭୌତିକ ସ୍ଥିତିରେ ଆମେ ରହୁଛେ। ତେଣୁ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ କୌଣସି ପରିସ୍ଥିତିରେ ଭୟ କରିବେ। ଜଙ୍ଗଲ ଦ୍ୱା ତାପରେ ଲାଭ ମାନ୍ୟତେ ନା ଅଧିକମ ତ ଯସ୍ମିନ୍ ସ୍ଥିତ ନ ଦୁଃଖେ ନ ଗୁରୁନା ବି ବିଚାର, ଯେତେ ବଡ଼ ଦୁଃଖ ହେଲେ ମଧ୍ୟ ସେ ବିଚଳିତ ହେବେ ନାହିଁ। ତେଣୁ ବଳି ମହାରାଜ ସେଥିପାଇଁ କହୁଛନ୍ତି, ବଳି ମହାରାଜ କହିଛନ୍ତି 20 ଅଧ୍ୟାୟରେ ଯେ ଯଦ୍ୟପି ଅସୌ ଅଧର୍ମୀଣ ମାନ ବଧ୍ନିଆ ଅନାଗସ ତଥାପି ଏଣେ ନ ହିଂସି ସେ ଭୀତଂ ବ୍ରହ୍ମ ତନୁରୀ। ଯଦି ମୋତେ ଇଏ ମଧ୍ୟ ଅଧର୍ମରେ ଯଦ୍ୟପି ଅସୁ ଅଧର୍ମେଣ ମାନ ବଧ୍ନିଆ ଅନାଗସ ମୋର କୌଣସି ଦୋଷ ନଥିଲେ ମଧ୍ୟ ମୋତେ ଯଦି ମାନେ ହତ୍ୟା କରିବେ ତଥାପି ଏଣେ ନ ହିଂସି ସେ ମୁଁ ତଥାପି ତାଙ୍କୁ ହିଂସା କରିବି ନାହିଁ। ଇଏ ହେଉଛି ପୂର୍ଣ୍ଣ ଶରଣାଗତି। ଆଶ୍ଲିଷ୍ୟ ବା ପାଦର ତାଙ୍କୁ ନିଷ୍ଠୁମା ପ୍ରଦର୍ଶନ ମର୍ମ ତାଙ୍କ କରୁଥିବା ଯଥା ତଥା ବା ଯଥାତ ଲମ୍ପଟୁ ମତ ପ୍ରାଣ ନାଥସ୍ତ ସାର। ମହାପ୍ରଭୁ ଯେଉଁ କହିଛନ୍ତି ଶିକ୍ଷାଷ୍ଟକରେ ସେ ଭଗବାନ ଯେଉଁଭଳି ଭାବେ ବ୍ୟବହାର କଲେ ମଧ୍ୟ ସେ ମୋର ପ୍ରାଣନାଥ, ତେଣୁ ସେ ମୋତେ ଦଳି ଚକଟି ଦିଅନ୍ତୁ ବା ଆଲିଙ୍ଗନ କରନ୍ତୁ ବା ଦର୍ଶନ ନ ଦେଇକି ମୋତେ ମର୍ମାହତ କରନ୍ତୁ, ସବୁ ପରିସ୍ଥିତିରେ ସେ ମୋର ପ୍ରାଣନାଥ। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ କି, ଜୟ ଶ୍ରୀ ଦେବ କି, ଅନନ୍ତ କୋଟି କୃଷ୍ଣ ଜୟ ଶ୍ରୀ।